శ్రీమద్భాగవత దశమ స్కంధ 46 అధ్యాయ శ్లోక 44 44 నిశాసా భృగతోర్వ్యతీతా నిశాసా భృగతోర్వ్యతీతా నందస్య కృష్ణానుచరస్య రాజన్ నందస్య కృష్ణానుచరస్య రాజన్ గోప్యః సముత్థాయ నిరూప్య దీపాన్ బాష్టూన్ సమభ్యర్థ్య దధిన్యమంథన్ నందస్య కృష్ణానుచరస్య రాజన్ గోప్య సముత్థాయ నిరూప్య దీపాన్ బాష్టూన్ సమభ్యర్థ్య దధిన్యమంథన్ నందస్య కృష్ణానుచరస్య రాజన్ గోప్యః సముత్థాయ నిరూప్య దీపాన్ బాష్టూన్ సమభ్యర్థ్య దధిన్యమంథన్ సమస్త భక్త సోదరులందరికీ కులవంతుడి మనకు సమస్తకు ఆమర ఈ భాగవత కథకు స్వాగత జనంచు పూజారికి సైతం పూజారి మహర్షి సైతం సమస్త జితే అంత కుల తొలాళి కులవంతాళి భాగవత శ్రవణకారి దర్శనకారి పూజా పూజారి సమస్త ఆమె భాగవత సభకు భాగవత కథకు స్వాగత జనంచు ବର୍ତ୍ତମାନ ଆମର କଥା ଚାଲିଛନ୍ତି ନନ୍ଦଗ୍ରାମରେ ରାତି ପାଇଗଲା ନନ୍ଦ ମହାରାଜ ଯଶୋଦା ଶୁଣୁଛନ୍ତି ଉଦ୍ଧବ କହୁଛନ୍ତି ନନ୍ଦ ମହାରାଜ କହୁଛନ୍ତି ଉଦ୍ଧବ ଶୁଣୁଛନ୍ତି ଏଇଭଳି ଭାବରେ ଏବଂ ନିଶା ନିଶା କହିଲେ ରାତ୍ରି ନିଶା ଚାଲିଗଲା ନିଶାକୁ ମଧ୍ୟ ମଦ ନିଶା ବି ରହିଛି ମଦର ନିଶା ସେଇଭଳି ନିଶା ହେଉଛି ରାତ୍ରି ନିଶା ହେଉଛି ନିଶା ହେଉଛି ଅନ୍ଧକାର ନିଶା ମଦ୍ୟପାନ ଯେଉଁମାନେ କରୁଛନ୍ତି ସବୁ ନିଶା ହେଉଛି ନିଶା କ'ଣ ସେଇଟା ଅନ୍ଧକାର ତମ ଗୁଣରେ ରହୁଛନ୍ତି ତମ ଗୁଣରେ ସେଇଟା ପାନ କରୁଛନ୍ତି ନିଶା ଦ୍ରବ୍ୟ ସେବନ କରୁଛନ୍ତି ଯାହାକୁ ଏଇଭଳି ଭାବରେ ନିଶା ଚାଲିଗଲେ ନିଶା ନିଶା ସା ନିଶା ନିଶା ସାନି ଧାବା ମାଗା ନିଶା ଯେଉଁ ରହିଛି ସାନି ଧାବା ମାଗା ନିଶା ସା ନିଶା ତିନିଟା ଜିନିଷ ରହିଛି ସା ନିଶା ସେହି ନିଶା ବୃହତୋର ବ୍ୟତୀତା ଏଇଭଳି ଭାବରେ କହି କହିକି ଚାଲିଗଲା କଥା କହି କହିକି ଚାଲିଗଲା ଶୋଇନାହାନ୍ତି କେହି ବୃହତୋ କହୁଛନ୍ତି କଥା ଚାଲିଛି ଭଗବାନ କଥା ଏ ସାଧାରଣ କଥା ନୁହଁ ଏଇ ଭୌତିକ କଥାରେ ବିତେଇ ଦେଉଛନ୍ତି ରାତି କୁହାଇ ଦେଉଛନ୍ତି ଫିଲ୍ମ ଦେଖିକିରି ଆଉ ସକାଳେ ଆମକୁ ପାର୍ଟି ଆସିଲା ଦେଖ ନାଟକ କହିକିରି ପ୍ରଚାର କରିବେ ଲୋକମାନେ ଆସି ଟିକେଟ୍ କାଟିକିରି ଟିକେଟ୍ କାଟିକି ଶୁଣିବେ ରାତି ପାଇଯିବ ଫିଲ୍ମ ଦେଖିକିରି ବା ଏ ଯେଉଁ ଇଏ ଦେଖିକିରି ଫିଲ୍ମ ସବୁ ନାଇଟ୍ ସୋ ରହିଛି ରାତି ପାଇଯାଉଛି ଫିଲ୍ମ ଦେଖିକିରି ଏସବୁ ଶୁଣିକିରି ଆଉ ଏ ଭଗବାନ କଥାରେ ରାତି ପାଇଗଲା କେତେ ସେମାନେ ଭାଗ୍ୟବାନ ଦେଖ ଭଗବାନ କଥାରେ ରାତି ପାଇଗଲା। ଇଏ ହେଉଛି ଯେଉଁମାନେ ଭଗବତ ଉନ୍ନତ ଭକ୍ତ, ସେମାନେ ତାଙ୍କର ନିଦ୍ରା କେଉଁଠି ଅଛି? ନିଦ୍ରା ଆହାର ବିହାର କାହାରି ବିଜିତ ହଉ, ସେମାନେ ନିଦ୍ରାକୁ ଜିତି ଯାଇଛନ୍ତି। ତେଣୁ ନା କଥା କହି ନନ୍ଦ ମହାରାଜ ହଉ ଉଦ୍ଧବ, ତୁମେ ଏତେପଟେ ଆସିଲ ଆଉ ହେଇଗଲାଣି, ବହୁତ ରାତି ହେଇଗଲାଣି, ଟିକେ ଟିକେ ରେଷ୍ଟ ନିଅ, ବିଶ୍ରାମ ନିଅ। ବା ଉଦ୍ଧବ କହୁନାହାନ୍ତି, ମହାରାଜ ଆପଣ ଏତେ ସମୟ ହେଲାଣି ବସିଲେଣି ବନ୍ଦନ କରୁଛନ୍ତି, ଟିକେ ବିଶ୍ରାମ ନିଅ, ଟିକେ ଭଲ ଲାଗିବ। କଥା ଚାଲିଛି ଭଗବାନ କଥା ଏବଂ ନିଶା ସା ବୃବତୋର ବ୍ୟତୀତା, ଏଇଭଳି ଭାବରେ କଥା ଚାଲିଛି, କଥା କହୁଛନ୍ତି। ନନ୍ଦସ୍ୟ କୃଷ୍ଣାନୁଚରସ୍ୟ ରାଜନ, କାହା ଭିତରେ କଥା ଚାଲିଛି? ନା ନନ୍ଦସ୍ୟ ପ୍ରଥମେ ହେଲେ ନନ୍ଦ, ନନ୍ଦ ମହାରାଜ, ଏ ନନ୍ଦ ଶବ୍ଦର ଅର୍ଥ ଆସୁଛି କ'ଣ? ଆନନ୍ଦ। କଥା ଯେଉଁ କହୁଛନ୍ତି, କଥା ଯେଉଁ ଶୁଣୁଛନ୍ତି ନନ୍ଦ, ସିଏ ଶୁଣିଲେ ଆନନ୍ଦ, କହିଲେ ଆନନ୍ଦ, ଯାହା କଲେ ମଧ୍ୟ ସେ ଆନନ୍ଦ। ଆନନ୍ଦ ଘନ ସେ ଭଗବାନଙ୍କ ପିତା, ଭଗବାନ ହେଉଛନ୍ତି ସଚ୍ଚିଦାନନ୍ଦ, ଇଏ ହେଉଛନ୍ତି ନନ୍ଦ। ନନ୍ଦ କି ଆନନ୍ଦ ଭୟ ଜୟ କହ୍ନିଆ ଲାଲ କି, ନନ୍ଦଙ୍କର ଆନନ୍ଦ। ନନ୍ଦ ସେ ହେଉଛନ୍ତି ଆନନ୍ଦ ଘନ ସେ ମୂର୍ତ୍ତି। ନନ୍ଦସ୍ୟ କୃଷ୍ଣାନୁଚରସ୍ୟ ଅନୁଚର, ଅନୁଚର ସେ ତାଙ୍କର ସେବକ, ସେ କୃଷ୍ଣଙ୍କର ସେବକ ଅନୁଚର। ଅନୁଚରସ୍ୟ ନିରୂପ୍ୟ ରାଜନ, ଏଠି ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜଙ୍କୁ ରାଜନ ବୋଲି ସମ୍ବୋଧନ କରୁଛନ୍ତି। ରାଜନ, ରାଜନ, ରାଜନ ଶବ୍ଦର ଅର୍ଥ ହେଉଛି ରାଜା, ରାଜା କରି ବିରାଜିତ ହୋଇଛନ୍ତି, ବିରାଜିତ ହେଇଛନ୍ତି, ରାଜ ରାଜନ ବିରାଜ ହୋଇଛନ୍ତି ବା ବହୁତ ଶୋଭା ଶୋଭନ ଶୋଭା ପାଉଛନ୍ତି। ଏ କଥା ଶୁଣିକରି ସିଏ ମଧ୍ୟ ଆନନ୍ଦିତ ହୋଇଯାଉଛନ୍ତି। ପରୀକ୍ଷିତ ମହାରାଜଙ୍କ ଆନନ୍ଦର ସରିବ ନାହିଁ, ଆନନ୍ଦର ଯେଉଁ ଅନ୍ତ ନାହିଁ, ଅନନ୍ତ ଆନନ୍ଦ ସେ ପ୍ରାପ୍ତ ହେଉଛନ୍ତି, ତାଙ୍କ ମୁଖରୁ ପ୍ରସ୍ଫୁଟିତ ହେଉଛି ସେ ଆନନ୍ଦ। ତାକୁ ଦେଖି ସୁଖଦେବ ଗୋସ୍ୱାମୀ ମଧ୍ୟ ବହୁତ ଆନନ୍ଦିତ ହେଉଛି, ରାଜନ ବୋଲି ସମ୍ବୋଧିତ କରୁଛନ୍ତି। ପରୀକ୍ଷିତ କରିପାରିଥାନ୍ତେ ବା ଆଉ କ'ଣ କହିପାରିଥାନ୍ତେ, ରାଜନ କାହିଁକି ଶବ୍ଦ ବ୍ୟବହାର କଲେ? ନା ତାଙ୍କର ଯେଉଁ ଆନନ୍ଦ ରହିଛି, ତାଙ୍କର ଶରୀରରୁ ଜ୍ୟୋତି ବାହାରୁଛି, କୌଣସି ଖାଦ୍ୟ ପାନୀୟ ଗ୍ରହଣ ନ କରିକିରି, କୌଣସି ବିଶ୍ରାମ ନ ନେଇକିରି ଶୁଣୁଛନ୍ତି ସିଏ। ଏଭଳି ଶ୍ରୋତା, ଏଭଳି ବକ୍ତା, ସେହିଭଳି ଭାବରେ ଏମାନଙ୍କର ମଧ୍ୟ ସେହିଭଳି ଭାବରେ କଥା ଚାଲିଛି। ଇଏ ଗୋଟିଏ କଥା, ଏଇଭଳି ଭାବେ ଚାଲିବ କଥା, ସାତ ଦିନ ସାତ ରାତି କଥା ଚାଲିବ। ତେଣୁ ନନ୍ଦ ମହାରାଜ ଏବଂ ଗୋଟିଏ ରାତି କଥା ଚାଲିଛି, ଏବଂ ଯେତେ କହୁଛନ୍ତି ସେତେ ଏତେ ଆନନ୍ଦିତ ହେଉଛନ୍ତି, କ'ଣ ହେଲା ତାପରେ, କ'ଣ ହେଲା ତାପରେ, ଏଇଭଳି ଭାବରେ ଉତ୍ସୁକତା ରହିଛି। ପରୀକ୍ଷିତ ମହାରାଜଙ୍କର ବହୁତ ଆନନ୍ଦରେ ଶ୍ରବଣ କରୁଛନ୍ତି। ସେଇ କ'ଣ ହେଲା ନା ଗୋପ୍ୟ ସମୁଥାୟ, ବର୍ତ୍ତମାନ ଗୋପୀମାନଙ୍କର ଉଠିଗଲେ, ସକାଳୁ ଉଠିଗଲେ ଗୋପୀ, ଗୋପ୍ୟ ସମୁଥାୟ ସମ୍ୟକ ଉତ୍ଥାୟ, ତାଙ୍କୁ ଆଉ ଡେରି ହେବ ନାହିଁ, ନା ଆଉ କିଛି ନାହିଁ, ଆଉ କିଛି ନାହିଁ କାମ, ରେଷ୍ଟ ନେବ ଟିକେ, ନା ସମୁଥାୟ ସମ୍ୟକ ଉତ୍ଥାୟ, ସାଙ୍ଗେ ସାଙ୍ଗେ ସମୟ ହେଲା ମାନେ ଉଠି ପଡ଼ିବେ। ବ୍ରହ୍ମ ମୁହୂର୍ତ୍ତ, ବ୍ରହ୍ମ ମୁହୂର୍ତ୍ତ କ'ଣ ସେମିତି ଏମିତି କରିଦେବେ, ଶୋଇକି ବିତେଇ ଦେବେ? ବ୍ରହ୍ମ ମୁହୂର୍ତ୍ତ ହେଉଛି ଭଗବାନଙ୍କ ସେବା କରିବା କଥା, ସେଥିପାଇଁ ବ୍ରହ୍ମ ମୁହୂର୍ତ୍ତ ରହିଛି। ବ୍ରହ୍ମ ସୂର୍ଯ୍ୟୋଦୟରୁ ଦେଢ଼ ଘଣ୍ଟା ପୂର୍ବରୁ ହେଉଛି ବ୍ରହ୍ମ ମୁହୂର୍ତ୍ତ, ଏଠି ସତ୍ୟଗୁଣର ପ୍ରାଧାନ୍ୟ ଥାଏ। ସେଇ ସମୟରେ ପୂଜା କଲେ, ସତ୍ୟ କାର୍ଯ୍ୟ ସବୁ ସତ୍ୟଗୁଣର କାର୍ଯ୍ୟ କଲେ ତା'ର ତା'ର କ'ଣ ସମୟର ତା'ର ଉପକୂଳ କ'ଣ ଫେଭରେବୁଲ ଟାଇମ୍ ତୁମର ସେଇଟା ହେଉଛି, ସମୟଟା ବହୁତ ସାହାଯ୍ୟ କରିବ, ଅନୁକୂଳ ଅନୁକୂଳ ବସ୍ତୁ ସବୁ ରହିଛି। ତେଣୁ ସମୁଥା ନିରୂପ୍ୟ ଦୀପା, ଉଠିକିରି ଦୀପ ତାଙ୍କ ସବୁ କାର୍ଯ୍ୟକ୍ରମ ଚାଲି ସବୁ ଶୌଚ ଇତ୍ୟାଦି କରି ଦୀପ ଲଗେଇଦେଲେ, ନିରୂପ୍ୟ ଦୀପା, ଦୀପାନ ବହୁବଚନ କୁହାଯାଇଛି, ବହୁତ ଗୋପୀ ଅଛନ୍ତି ସବୁ, ନିରୂପ୍ୟ ଦୀପାନ ଅନ୍ଧକାର ଯେଉଁ ହୋଇଥିଲା, ଆକାଶ ସୂର୍ଯ୍ୟ ଆସିବା ପୂର୍ବରୁ ଏ ଅନ୍ଧକାର ସମୟରେ ଆଲୋକ ହୋଇଗଲା, ଏ ଦୀପର ଆଲୋକ, ଦୀପର ଆଲୋକ ହୋଇଗଲା, ନିରୂପ୍ୟ ଦୀପାନ, ସେମାନେ ସମସ୍ତେ ଲଗେଇଲେ ଦୀପ। ଆମର ଯେଉଁ ପ୍ରଧାନମନ୍ତ୍ରୀ କହିଲେ ସମସ୍ତେ କ୍ୟାଣ୍ଡେଲ ଲଗାଅ, ସମସ୍ତେ ଲଗେଇଦେଲେ, ଭାରତ ସାରା ସମସ୍ତେ କ୍ୟାଣ୍ଡେଲ ଲଗେଇଦେଲେ ନଅଟାରେ। ଆଉ ଇଏ ଭଗବାନଙ୍କର ଏମାନେ ଭକ୍ତ, ତେଣୁ ତାଙ୍କୁ କହିବାକୁ ପଡ଼ିବ ନାହିଁ ତୁମେ ଦୀପ ଲଗାଅ ବୋଲି, ନିରୂପ୍ୟ ଦୀପାନ ଦୀପ ଲଗେଇଦେଲେ। ବାସ୍ତୁନ ସମଭେର୍ଯ୍ୟ, ବାସ୍ତୁନ ସମଭେର୍ଯ୍ୟ, ବାସ୍ତୁନ କହିଲେ ବାସ୍ତୁଶାସ୍ତ୍ର ରହିଛି, ବାସ୍ତୁଶାସ୍ତ୍ର ବିଭିନ୍ନ ଦେବତାମାନଙ୍କର ରହିଛି, ବିଭିନ୍ନ ଗ୍ରହ ଇଏ ସବୁ ସମସ୍ତଙ୍କୁ ପୂଜା ସେ କରୁଛନ୍ତି, ଭଗବାନ ଯାହାଙ୍କର କ'ଣ ରିଲେଟିଭ ସିଏ ଆଉ କାହାକୁ ପୂଜା କରିବେ? ଭଗବାନ ତାଙ୍କ ନିଜ ଲୋକ, ଭଗବାନ ଉପରେ ଆଉ କିଏ ଅଛନ୍ତି ଯାହାକୁ ସେ ପୂଜା କରିବେ? କିନ୍ତୁ ତଥାପି ଭଗବାନ ସେ ଜାଣନ୍ତି ନାହିଁ ଏ ଭଗବାନ ବୋଲି, ସେ ଜାଣନ୍ତି ଆମର ଅତ୍ୟନ୍ତ ପ୍ରିୟ କୃଷ୍ଣ। ତେଣୁ ବାସ୍ତୁନ୍ ସମାଭ୍ୟର୍ଚ୍ଚ ସମ୍ୟକ ଅଭ୍ୟର୍ଚ୍ଚ, ଅଭ୍ୟର୍ଥନା ବା ପୂଜା କଲେ ଦଧିନ୍ ନ୍ୟମନ୍ଥନ, ତାଙ୍କର କାମ ହେଲା ଦଧିମନ୍ଥି ହୁଏ, ଦଧିନ୍ ନ୍ୟମନ୍ଥନ, ଦଧିମନ୍ଥି ହେବା ଆରମ୍ଭ ହୋଇଗଲା। ଶବ୍ଦ ଶୁଣୁ ଶୁଣୁଛନ୍ତି, ଅନ୍ଧକାର ଯେଉଁ ରହିଥିଲେ ଚାରିପଟେ ଅନ୍ଧକାର ଥିଲା, ଦେଖିଦେଲେ ଲାଇଟ୍ ଫାଇଟ୍ ସବୁ ଲାଗିଗଲାଣି, ଜଳ ହୋଇଗଲାଣି, ପୁଣି ଦଧିମନ୍ଥନ ଶବ୍ଦ ଆରମ୍ଭ ହୋଇଗଲାଣି। ଖାଲି ଦଧିମନ୍ଥନ ହେଉନି, ସବୁ ଗୀତ ବୋଲିବେ, ସେମାନେ ସବୁ ଦଧିମନ୍ଥନ କରି ଗୀତ ବୋଲିବେ। ତେଣୁ ଏ ଶ୍ଳୋକରେ ବହୁତ ବଡ଼ ପର୍ପଟ ଦେଇଛନ୍ତି ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର। କାରଣ ଅଳ୍ପ କେତୋଟି ଶ୍ଳୋକ କୁହାଯାଇଛି, ଉଦ୍ଧବ କିଛି ଅଳ୍ପ କେତୋଟି ଶ୍ଳୋକ କହିଛନ୍ତି, ନନ୍ଦ ମହାରାଜ ମଧ୍ୟ ଅଳ୍ପ କେତୋଟି ଶ୍ଳୋକ କହିଛନ୍ତି, ତାହେଲେ ରାତି କେମିତି ବିତିଗଲା ଜଣେ କହିବ ନା? ଜଣେ ପ୍ରଶ୍ନ ପଚାରିବ କେମିତି ରାତି ବିତିଗଲା ଏତିକିରେ ନା? ଏବଂ ଏଇଭଳି ଭାବରେ ବହୁତ କଥା ହେଇଛି, ସବୁ କଥା କୁହାଯାଇ ନାହିଁ। ତେଣୁ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ତା ଭିତରେ ପ୍ରବେଶ କରିଛନ୍ତି ସେ କଥା ଭିତରେ। ତେଣୁ ସିଏ କହୁଛନ୍ତି ଯେ ଏଇଭଳି ଭାବରେ ଯେଉଁ କଥା ବିତିଗଲା, ନନ୍ଦ ମହାରାଜ ଚିନ୍ତା କରୁଛନ୍ତି ମୋ ପୁଅ ଏଇଭଳି ଲୀଳା କରିଥିଲା, ଏଇଭଳି ସଂସ୍ମୃତି ସ୍ମରଣ କରୁଛନ୍ତି ଏବଂ କ୍ରନ୍ଦନ କରୁଛନ୍ତି, ଯଶୋଦା ମା ମଧ୍ୟ କ୍ରନ୍ଦନ କରୁଛନ୍ତି, ଉଦ୍ଧବ ଚିନ୍ତା କରୁଛନ୍ତି କ'ଣ କହିକି ତାଙ୍କୁ କ୍ରନ୍ଦନକୁ ତାଙ୍କୁ ତାଙ୍କୁ କ୍ରନ୍ଦନକୁ ଶାନ୍ତ କରିବି ବା କ୍ଷାନ୍ତ କରିବି କ୍ରନ୍ଦନରୁ, କିଛି ନାହିଁ ଭାଷା ନାହିଁ କ'ଣ କହିବେ। ସାଧାରଣ ବ୍ୟକ୍ତି ଯଦି ଗୋଟିଏ ତାଙ୍କର ଭୌତିକ ବସ୍ତୁ ପ୍ରତି କ୍ରନ୍ଦନ କରୁଛନ୍ତି ତାହେଲେ ଆମେ କହିବା ଏ ଭୌତିକ ବସ୍ତୁ କ'ଣ ସତ୍ୟ କି, ଏଇଟା ଅନରିଅଲ୍ ଜିନିଷ, ତା ପାଇଁ କାହିଁକି କ୍ରନ୍ଦନ? ଶୋକ ଦୁଃଖ ଶୋକ ଭୟ ପୟା ଚାଲିଯିବ, ଦୁଃଖ ଶୋକ ଭୟ ଏ ତିନୋଟି ହେଉଛି ଭବରୋଗର କାରଣ, ଭବରୋଗର ଲକ୍ଷଣ ହେଉଛି ଏଇଟା। ଶୋକ କେଉଁଥିପାଇଁ? ଶୋକ ହେଉଛି ଅତୀତ ପାଇଁ, ଅତୀତରେ ଏମିତି ହେଲା, ଏଇଟା ମୋର ପାଚାଲିଗଲା, ଇଏ ହେଲା, ଏସବୁ ଶୋକ, ଏଇଟା ଶୋକ କୁହାଯାଏ। ଆଉ ବର୍ତ୍ତମାନ ପାଇଁ ମୋହ ବା ଦୁଃଖ, ଏଭଳି ଭାବରେ ମୋର ଦୁଃଖ ପାଉଛି ମୋ ପିଲା ମୋ ଛୁଆ, ଏ ମୋହ ଦ୍ୱାରା ମୋହଗ୍ରସ୍ତ ହେଇକି ସବୁ ଚିନ୍ତା କରୁଛି ବର୍ତ୍ତମାନ ପାଇଁ ସେଇଟା ଦୁଃଖ। ଆଉ ଭବିଷ୍ୟତ ପାଇଁ ଭୟ, ଶୋକ ମୋହ ଭୟ, ଇଏ ହେଉଛି ଭବରୋଗର ଲକ୍ଷଣ। ତେଣୁ ଆଜି ନନ୍ଦ ମହାରାଜ ଯେଉଁ ଶୋକ କରୁଛନ୍ତି, କ୍ରନ୍ଦନ କରୁଛନ୍ତି, ତାଙ୍କ ପୁଅ ପାଇଁ କ୍ରନ୍ଦନ କରୁଛନ୍ତି, ଇଏ କ'ଣ ଭୌତିକ ବସ୍ତୁ ତାଙ୍କୁ ସାନ୍ତ୍ୱନା ଦେବେ? ବରଂ ସେ କହିବେ ଆହୁରି କାନ୍ଦ, ଆହୁରି କାନ୍ଦ, ତାଙ୍କୁ ଆନନ୍ଦ ଲାଗୁଛି, ଉଦ୍ଧବ ଦେଖି ହର୍ଷୋତ୍ଫୁଲ୍ଲ ହୋଇଯାଉଛନ୍ତି, କେତେ ଭଗବାନ ପ୍ରତି କେତେ ତାଙ୍କର ରହିଛି ଦରଦ ରହିଛି, କେତେ ଅନୁରାଗ ରହିଛି, କେତେ ଆକର୍ଷଣ ରହିଛି କୃଷ୍ଣଙ୍କ ପ୍ରତି। ଏଇଭଳି ଭାବରେ ନନ୍ଦ ଚିନ୍ତା କରୁଛନ୍ତି, ଦେଖ ଉଦ୍ଧବ ଉଦ୍ଧବ ୱାଣ୍ଟସ୍ ଟୁ ଏନ୍ଲାଇଟନ୍ ଅସ୍ ବାଇ ସେଇଙ୍ଗ୍ ଦ୍ୟାଟ୍ କୃଷ୍ଣ ଇଜ୍ ଦ ସୁପ୍ରିମ୍ ଲର୍ଡ଼। ଉଦ୍ଧବ ଚାହୁଁଛନ୍ତି ମୋତେ ଆମକୁ କହିବା ପାଇଁ ଯେ କୃଷ୍ଣ ହେଉଛନ୍ତି ଭଗବାନ ବୋଲି, ଆମେ କ'ଣ ଜାଣିନୁ ନା କ'ଣ? ନନ୍ଦ ମହାରାଜ ଏ ଯେଉଁ ଗର୍ଗମୁନି ପରା ଯେତେବେଳେ ନାମକରଣ କରିଥିଲେ ଆମେ ସେଥିରୁ ସେ ତିନି ମାସରୁ ବୋଲି ମୁଁ ଜାଣିଛି ସିଏ କିଏ ହେଉଛନ୍ତି ଭଗବାନ ବୋଲି, ନାରାୟଣ ସମ ଗୁଣେଇ, ଆଉ ଇଏ କ'ଣ ଆମକୁ କହିବା ପାଇଁ ଆସିଛି? ବଡ଼ କଥା କହୁଛି, ନାରାୟଣ ସମ ଗୁଣେଇ, ଆମେ କ'ଣ ଜାଣିନୁ ନାରାୟଣ ସମ ଗୁଣେଇ ବୋଲି? ଆଉ କିଏ ହେଇପାରିବ? ଆ ଛଡ଼ା ଆଉ କିଏ ହେଇପାରିବ ନାରାୟଣଙ୍କ ସମ ହେଇପାରିବ? କିଏ ହେଇପାରିବ ନାରାୟଣଙ୍କ ଭଳି ସମ? କିଏ ହେଇ ଆମ କୃଷ୍ଣ ପୁଅ ଛଡ଼ା ଆଉ କିଏ ହେଇପାରିବ? ଏଇଭଳି ଭାବରେ ଚିନ୍ତା କରୁଛନ୍ତି। ନନ୍ଦ ମହାରାଜ କଥା ଗର୍ଗମୁନିଷ କଥା କହିଲେ ନାରାୟଣ ସମ ଗୁଣେଇ। ତେଣୁ ତେଣୁ ବର୍ତ୍ତମାନ ଯେଉଁ ଗଲେ, କାରଣ ଆମେ ମଧ୍ୟ ଦେଖିଲୁ ସେ କଥା, ନାରାୟଣ ଭଳି ସବୁ ହତ୍ୟା କରିଦେଲେ ପୁତନାକୁ ଛଅ ଦିନର ଯେତେବେଳେ ହେଇଥିଲେ, ଅଘକୁ ପାଞ୍ଚ ବର୍ଷର ଲୀଳା ହେଇଥିଲା, ବକାସୁରକୁ ସେହି ସମୟରେ ହତ୍ୟା କରିଥିଲେ, ସାତ ବର୍ଷର ଲୀଳାକୁ ଗୋବର୍ଦ୍ଧନକୁ ଧାରଣ କରିଥିଲେ, ଏହିଭଳି ଭାବରେ ଯେଉଁ କ'ଣ ଯେଉଁ ରହିଛି ଅଗ୍ନି ଦାବାଗ୍ନିକୁ ପାନ କରିଦେଇଥିଲେ, ଏହିଭଳି ଭାବରେ ଦୁଇଥର ଦାବାଗ୍ନି ହେଇଛି, ବରୁଣ ଆସିକି ବରୁଣ ଲୋକରେ ଆମେ ଦେଖିଛୁ ଯାଇକରି ବରୁଣ କେମିତି ତାଙ୍କୁ ପୂଜା କରୁଥିଲେ, ଏଇଭଳି ଭାବରେ ମୁଁ ଜାଣିଛି ଏ ନାରାୟଣ, ଇଏ ଆଉ କ'ଣ ମୋତେ କହିବ? ତେଣୁ କିନ୍ତୁ ଯଦିଓ କୃଷ୍ଣ ହେଉଛନ୍ତି ଭଗବାନ, କିନ୍ତୁ ମୁଁ ଜାଣୁନାହିଁ ସିଏ ପୂଜାର ଯୋଗ୍ୟ, ସିଏ ଆମେ ତାକୁ ପୂଜା କରିବା, ସେ ମୋର ପୁଅ, ପୁଅକୁ କିଏ ପୂଜା କରେ? ବସୁଦେବ ଦେବକୀ ପୂଜା କରିପାରନ୍ତି, ଅବଶ୍ୟ ନନ୍ଦ ମହାରାଜ ଜାଣିନାହାନ୍ତି ସେ ପୂଜା କରୁଛନ୍ତି ନାହିଁ, କିନ୍ତୁ ସିଏ କହୁଛନ୍ତି ମୋ ପୁଅ ମୁଁ କ'ଣ ତାକୁ ପୂଜା କରିବି, ଯେତେ ଯାହା ଐଶ୍ୱର୍ଯ୍ୟ ଦେଖେଇଲେ ମଧ୍ୟ ସିଏ ଯାହା ଐଶ୍ୱର୍ଯ୍ୟ ଆମେ କହିଥିଲୁ ସେଦିନ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ଅଗସ୍ତ୍ୟ ଋଷି ଭଳି ଏ ସମୁଦ୍ର ସାତ ସମୁଦ୍ର ସେ ପାଣି କରିଦେଇଥିଲେ, ଏ କ'ଣ ଚଳୁ କରିଦେଇଥିଲେ, ସେହିଭଳି ଭାବରେ ଇଏ ଯେଉଁ ଏତେ ଐଶ୍ୱର୍ଯ୍ୟ ଜ୍ଞାନ ହେଲେ ମଧ୍ୟ ଚଳୁ କରିଦେଲେ, ତାଙ୍କର ଐଶ୍ୱର୍ଯ୍ୟ ଜ୍ଞାନ ରହିଲା ନାହିଁ, ମାଧୁର୍ଯ୍ୟ ଜ୍ଞାନ ଆସିଲା। ତେଣୁ କାରଣ ସେ କହୁଛନ୍ତି ଆମେ ଯଦି ସିଏ ଯଦି ଆମର ପୁତ୍ର ନ ହୋଇଥାନ୍ତା ତାହେଲେ ଆମର ଆମେ ଏତେ ଆନନ୍ଦ ପ୍ରାପ୍ତ ହୋଇନଥାନ୍ତୁ ବା ଆମେ ସେଠି ସାଟିସ୍ଫାକ୍ସନ୍ ପାଇନଥାନ୍ତୁ। ଯେତେବେଳେ କୃଷ୍ଣଙ୍କର ଜନ୍ମ ପୂର୍ବରୁ ନାରାୟଣ ଏଇ ଆମର ନାରାୟଣ ଶିଳା ଯେଉଁ ରହିଛନ୍ତି ତାଙ୍କୁ ସେ ଧ୍ୟାନ କରୁଥିଲେ, ନନ୍ଦ ମହାରାଜ ନାରାୟଣଙ୍କ ଧ୍ୟାନ କରୁଥିଲେ, କିନ୍ତୁ ସେ ନାରାୟଣଙ୍କୁ ଦେଖିପାରୁନଥିଲେ। କିନ୍ତୁ ଯେତେବେଳେ କୃଷ୍ଣ ଆସିଗଲେ ଜନ୍ମ ନେଇଗଲେ ସେତେବେଳେ ସେ ଯେତେବେଳେ ନାରାୟଣଙ୍କୁ ଧ୍ୟାନ କରୁଛନ୍ତି ନାରାୟଣ ସାମ୍ନାରେ ଠିଆ ହୋଇଯାଉଛନ୍ତି ତାଙ୍କ ପାଖରେ। ତେଣୁ ଏଇଥିରୁ ଜାଣିବା ଯେ ପ୍ରକୃତରେ କୃଷ୍ଣ ହେଉଛନ୍ତି ଆମର ପୁତ୍ର। ଆଚ୍ଛା, ଇଏ ଯଦି ପୁତ୍ର ନ ହୋଇଥାନ୍ତା ଆମେ ଦେଖିଛୁ ବହୁତ ସମୟରେ ଆମେ ଯଦି ତାକୁ କୋଳରେ ନ ନେବୁ ବା ତାକୁ ଟିକେ ଚୁମ୍ବନ ନ ଦେବୁ ବା ତାକୁ ଟିକେ ଲାଳନ ପାଳନ ନ କରିବୁ ତା ମନ ଦୁଃଖ ହୋଇଯିବ, ବହୁତ ସିଏ ମନ ଦୁଃଖ କରିବ। କିନ୍ତୁ ଯେତେବେଳେ ଆମେ ତାକୁ ନେଇଯିବୁ ଆଲିଙ୍ଗନ କରିବୁ କୋଳରେ ଧରିବୁ ତାକୁ ସବୁ ତା ସହିତ ଖେଳିବୁ ତାକୁ ସିଏ କ'ଣ କରିବ, ନନ୍ଦ ମହାରାଜ ପାନ ଚୋବଉଥିଲେ ପାନ ଖାଉଥିଲେ, ଯଶୋଦା ମା ମଧ୍ୟ ପାନ ଖାଉଥିଲେ, ଏବଂ ସେ ପାନକୁ ଦେବେ ଯେଉଁ ଖାଉଥିବେ ସେଇଆକୁ ଦେବେ କୃଷ୍ଣ ନେଲେ ସେଠି ଯାହା ଆନନ୍ଦିତ ହେବେ, କୃଷ୍ଣ ଯଦି ନ ଦେଲେ ସେ କାନ୍ଦିବେ, ତାକୁ ନେଇକି କୋଳରେ ବସେଇବେ ତାକୁ ଆଲିଙ୍ଗନ କରିବେ ତାକୁ ଚୁମ୍ବନ ଦେବେ, ଏହିଭଳି ଭାବରେ ଲାଳନ ପାଳନ ଚାଲୁଥିଲା। ଯଦି ନ କରାଯିବ ସେ ମନ ଦୁଃଖ କରିବ, କୃଷ୍ଣ କାନ୍ଦିକି ରହିବ କାନ୍ଦିକି ଗଡ଼ିବ। ଆହୁରି ବହୁତ କଥା ରହିଛି, ବହୁତ ଟୀକାକାରମାନେ ବହୁତ କଥା ରଚନା କରିଛନ୍ତି, କହୁଛନ୍ତି ଦେବକୀ ମା ଚିଠି ଲେଖିବେ, ଏ ଆମର ଇଏ ଲେଖିବେ ଯଶୋଦା ମା ଚିଠି ଲେଖିବେ, ଦେଖ ଦେବକୀ ଭଉଣୀ ଇଏ ଯେଉଁ କୃଷ୍ଣ ମୁଁ ଯେତେବେଳେ ତାକୁ ଶୀତ ଦିନ ହୋଇଥିବ ଶୀତ ଦିନ ମୁଁ ତାକୁ ଗରମ ପାଣି କରିଥିବି ତେଲ ଲଗେଇ ଦେଇକରି ସ୍ନାନ କରିବାକୁ ଯାଉଥିବି, ସେ କହୁ ନା ମୁଁ ଗାଧୋଇ ନା ମୁଁ ସ୍ନାନ କରିବି ନାହିଁ, ନା ଏବେ ପଳେଇ ଯାଉଥିବ ପଳେଇ ଯାଉଥିବ, ମୁଁ ତାକୁ ପୁଣି ତୋ ଦୋଷ ଆଣିକରି ତାକୁ ସ୍ନାନ କରାଉଥିବି, ଏଇଭଳି ଭାବେ ତାକୁ ସ୍ନାନ କରେଇବ, ନହେଲେ ସେ ଗାଧେଇବା ପାଇଁ ପିଲାମାନଙ୍କ ପାଇଁ ଗାଧାନ୍ତି ନାହିଁ, ଆପଣ ମନେ ଥିବ ସବୁ ପିଲାମାନେ ଗାଧେଇବେ ନାହିଁ, ତାକୁ ଜବରଦସ୍ତି କରି ଗାଧେଇବେ। ଏଇଭଳି ଭାବରେ ବହୁତ କଥା ରହିଛି, ଯଶୋଦା ମା ସବୁ ଚିନ୍ତା କରୁଛନ୍ତି, ନନ୍ଦ ବିଶେଷ ଭାବେ ନନ୍ଦ ମହାରାଜ ଚିନ୍ତା କରୁଛନ୍ତି, ଯଦି ଆମର ସେ ପୁଅ ନ ହୋଇଥାନ୍ତା ଯଶୋଦା କ'ଣ ତାକୁ ବାନ୍ଧିଥାନ୍ତା ବାନ୍ଧିପାରିଥାନ୍ତା, ଯେତେବେଳେ ଯେଉଁ ଇଏ ଲୀଳାଟି ହୋଇଥିଲା ଯେଉଁ ଦହି ମନ୍ଥନ ଦଧି ହାଣ୍ଡିକୁ ଭାଙ୍ଗି ଦେଇଥିଲା ପିଲା ଦାମବନ୍ଧନ ହୋଇଥିଲା ବାନ୍ଧି ଦେଇଥିଲେ, ଏବଂ ମୁଁ ତାକୁ ଖୋଲି ଦେଇଥିଲି, ଖୋଲି ଦେଲା ପରେ ସେ ବହୁତ ଆନନ୍ଦିତ ହୋଇଗଲା, ଇଏ ଭଗବାନ ହେଲେ କ'ଣ ଏଭଳି ହୋଇପାରିଥାନ୍ତା ସିଏ, ଯଦି ସେ ଭଗବାନ ତାହେଲେ କେମିତି ସେ ବନ୍ଧା ହେଲେ କେମିତି, ତ ଭଗବାନ ତାଙ୍କୁ କିଏ ବାନ୍ଧିବ, ଭଗବାନ କିଏ ବାନ୍ଧିବ, ସେ ତ ସର୍ବବ୍ୟାପକ, ତାଙ୍କର ଆଦି ନାହିଁ କି ଅନ୍ତ ନାହିଁ, ତାଙ୍କୁ କେମିତି ବାନ୍ଧିବ ସିଏ, ତେଣୁ ସିଏ ଆମର ପୁଅ ନା ଆଉ। ଯେ ବର୍ତ୍ତମାନ ଯେଉଁ ଗଲା ମଥୁରାକୁ ଗଲା, ସେ ଚାଣୁରକୁ ହତ୍ୟା କଲା, କଂସକୁ ହତ୍ୟା କଲା, ଅନ୍ୟମାନଙ୍କୁ ସବୁ ହତ୍ୟା କଲା, ସମସ୍ତେ କହୁଛନ୍ତି କୃଷ୍ଣ ଇଏ ହେଉଛନ୍ତି ଭଗବାନ, ସମସ୍ତେ ଦେଖିଦେଲେ ଏସବୁ ଲୀଳାକୁ ଦେଖିକି ସେମାନେ ହେଉଛନ୍ତି କୃଷ୍ଣ ହେଉଛନ୍ତି ଭଗବାନ, ଏବଂ ଦେବକୀ କହୁଛି କ'ଣ ଇଏ ମୋର ପୁଅ ମୁଁ ତାର ମା, ବସୁଦେବ କହୁଛନ୍ତି ମୁଁ ତାର ବାପା, ଇଏ ବି କହିଥିଲେ ଗର୍ଗ ମା ଗର୍ଗ ମୁନି ମଧ୍ୟ କହିଥିଲେ, ଅତୀତରେ ସିଏ ଥିଲେ ବସୁଦେବଙ୍କ ପୁତ୍ର ଥିଲେ, ତେଣୁ ଅତୀତରେ ପୁତ୍ର ଥିଲେ ବର୍ତ୍ତମାନ ସେ କହୁଛନ୍ତି ମୋର ପୁତ୍ର ବୋଲି, ଅନ୍ୟମାନେ କହୁଛନ୍ତି ବସୁଦେବଙ୍କର ଅନ୍ୟ ପୁଅମାନେ ପୁଅମାନେ ଗଦ ଇତ୍ୟାଦି ଏମାନେ ସବୁ କହୁଛନ୍ତି ଇଏ ମୋର ଭାଇ କହିକି ସବୁ, ଇଏ ମୋର ରିଲେଟିଭ, ଇଏ ମୋର ଚାଚା, ଇଏ ମୋର କିଏ କ'ଣ ସବୁ, ଇଏ ମୋ ନା ନା ସିଏ ମୋର ପୁତୁରା, ଇଏ ମୋର ଇଏ, ଏଇଭଳି ଭାବରେ କିଏ କ'ଣ ମୋ ଭାଇ, ଏଇଭଳି ଭାବରେ ସମସ୍ତେ ରିଲେସନ୍ ଯୋଡ଼ି ଦେଇଛନ୍ତି ତାଙ୍କୁ, ଯାଦବ ଅନେକ ଯାଦବ ରହିଛନ୍ତି ସବୁ ଯୋଡ଼ି ଦେଇଛନ୍ତି। ତେଣୁ ଆମର ପୁଅ ଆଉ ଇଏ ହେଉଛି ସବୁଠାରୁ ଶ୍ରେଷ୍ଠ, ଆର କ୍ରେଷ୍ଟ ଜୁଏଲ୍ ଅଫ୍ ପ୍ରପର୍ କଣ୍ଡକ୍ଟ, ତାଙ୍କର ଯେଉଁ ବ୍ୟବହାର ରହିଛି, ପିଲାର ବ୍ୟବହାର କେତେ ମଧୁର ବ୍ୟବହାର, କୌଣସି ରୁକ୍ଷ ବ୍ୟବହାର ନାହିଁ, କୌଣସି ସମୟରେ ରୁକ୍ଷ ବ୍ୟବହାର ନାହିଁ, ବହୁତ ମଧୁର ବ୍ୟବହାର। ସିଏ କେମିତି ତାଙ୍କୁ ଆଉ କ'ଣ କହିବ, ତାଙ୍କୁ ଆଉ କ'ଣ ମନା କରିପାରିବ, ସିଏ ତେଣୁ ବାଧ୍ୟ ହୋଇ ସେ ରହିଛି। ତେଣୁ ବର୍ତ୍ତମାନ ସିଏ ଯେତେବେଳେ ଆସିପାରୁନାହିଁ ବ୍ରଜକୁ, ସମସ୍ତେ ବାନ୍ଧିକି ରଖିଛନ୍ତି, ଧରିକି ରଖିଛନ୍ତି, ଆମ ଘରକୁ ଆସ, ଆମ ଘରକୁ ଆସ, ଆମ ଘରକୁ ଆସ, ଏଇଭଳି ଭାବରେ ଚାଲିଛି। ତେଣୁ ସିଏ କହିଲେ, କୃଷ୍ଣ କହିଥିଲେ, ମୁଁ ହେଉଛି ଭଗବାନ, ଇଣ୍ଡିଡ୍ ଆଇ ଆମ୍ ଦି ସୁପ୍ରିମ୍ ଲର୍ଡ, ଦ କ୍ରିଏଟର୍ ଅଫ୍ ଦି ୟୁନିଭର୍ସ, ଏ ବିଶ୍ୱର ସୃଷ୍ଟିକର୍ତ୍ତା ମୁଁ। ଏଇଭଳି ଭାବେ ତାଙ୍କୁ କହିଥିବ, ହୁ କ୍ୟାନ୍ ବି ମାଇ ମଦର, ହୁ କ୍ୟାନ୍ ବି ମାଇ ଫାଦର, ହୁ କ୍ୟାନ୍ ବି ମାଇ ରିଲେଟିଭ, ଯାହା ବର୍ତ୍ତମାନ କହୁଛନ୍ତି ନନ୍ଦ ମହାରାଜ, ଏ ଉଦ୍ଧବ କହିଲେ, ତାଙ୍କର କିଏ ପିତା, କିଏ ମାତା, କିଏ ତାଙ୍କର ବନ୍ଧୁ। କାରଣ କୃଷ୍ଣ ତାଙ୍କୁ ଏଇଭଳି ଭାବରେ କହିଥିବେ, କିନ୍ତୁ କୃଷ୍ଣ ଜାଣିଛନ୍ତି ମୋର ମାଆ ହେଉଛନ୍ତି ଯଶୋଦା, ମୋର ପିତା ହେଉଛନ୍ତି ନନ୍ଦ ମହାରାଜ, ଏଇଭଳି ତାଙ୍କ ମନରେ ଅଛି। ସିଏ ଏଇଭଳି ଭାବରେ କିନ୍ତୁ କହୁଛନ୍ତି, କେମିତି କେମିତି ତାଙ୍କଠାରୁ ମୁକ୍ତି ପାଇକିରି ଆସିବେ, ତୁମେ କେମିତି ଜାଣିପାରିଲ ମୁକ୍ତି କେମିତି ଆୟା, ସେଥିପାଇଁ ସେ ବ୍ୟବସ୍ଥା କରୁଛନ୍ତି। ଏଇଟା ଏମାନେ ଜାଣିପାରୁନାହାନ୍ତି ତ, ଏମାନେ କହୁଛନ୍ତି ହଁ କୃଷ୍ଣ ସେଇଆ କହିଛନ୍ତି, କି ବାନ୍ଧି କଂସକୁ ମାରିଥିଲେ, ଏସବୁ କରିଥିଲେ, ତେଣୁ ହେବ, ସେଇଟା ଠିକ୍ କଥା। ଉଦ୍ଧବ ପ୍ରକୃତିରେ ଗୋଟେ ଛୋଟ ପିଲା, କିନ୍ତୁ ବହୁତ ଜ୍ଞାନ ଅଛି, କିନ୍ତୁ ସେ ଛୋଟ ପିଲା। ମୋର ପୁଅର ଯେଉଁ ଗଭୀର ହୃଦୟର ଗଭୀରତାକୁ ସେ ଜାଣିପାରିବ ନାହିଁ। ସିଏ ଯେଉଁ କହିଦେଲା ମୁଁ ଭଗବାନ ବୋଲି କହିଦେଲା, ସେଇଟାକୁ ସେ ଭାବୁଛି ସତ କଥା ବୋଲି, ତା'ର କେହି ପିତା ନାହାନ୍ତି କି କେହି ମାତା ନାହାନ୍ତି। ତା'ର କହିବାର ଉଦ୍ଦେଶ୍ୟ ଥିଲା, କୃଷ୍ଣ କହୁଥିବେ ତାଙ୍କୁ, ସେ କଥା କହିଥିବେ, କହିବାର ଉଦ୍ଦେଶ୍ୟ ଥିଲା କ'ଣ ନା, ଏମିତି ଭାବରେ ଜାଣିଲେ ପରେ ଯେତେବେଳେ ସେ ତାଙ୍କୁ ଛାଡ଼ିଦେବେ, ଥରେ ଛାଡ଼ିଦେବେ, ସେ ପଳେଇ ଆସିବ, ମୋ ପାଖକୁ ପଳେଇ ଆସିବ, ରହିବ, ମୁଁ ତା'ର ପିତା, ଯଶୋଦା ହେଉଛି ତାଙ୍କର ମାତା। ସେଇଥିପାଇଁ ଦେୟାରଫୋର୍ ଏଇଭଳି ଭାବରେ ସବୁ ଚିନ୍ତା କରୁଛନ୍ତି। ଏଇ ଚିନ୍ତା କଲା ପରେ ଉଦ୍ଧବ ବୁଦ୍ଧ ସନ୍ତରଣ ଦେଉଛନ୍ତି, କିନ୍ତୁ ସିଏ ଜାଣିଲେ ଯେ ପ୍ରକୃତି ଉଦ୍ଧବ ପ୍ରକୃତି ବୁଦ୍ଧି ନାହିଁ, ଉଦ୍ଧବ ପ୍ରକୃତି ଛୋଟ ପିଲା, ସିଏ ଯାହା କହିଲେ କୃଷ୍ଣ ଯାହା କହିଲେ ସେଇଟାକୁ ବୁଝିଦେଲା, ସେ ସେଇଟା ଠିକ୍ ବୋଲି। କୃଷ୍ଣଙ୍କର ଯେଉଁ ଗଭୀରତା ରହିଛି, ହୃଦୟର ଗଭୀରତା, ସେଇଟାକୁ ସେ ଜାଣିନାହିଁ। ମୁଁ ଜାଣିଛି, ମୁଁ ତା'ର ପିତା, ମୁଁ ଜାଣିଛି ଏସବୁ ଲୀଳା, ତା'ର ସବୁ ଜାଣିଛି, ଛୋଟ ପିଲା ଦିନ ତା'ର ଲୀଳା ଜାଣିଛି, ପ୍ରଥମ ଦିନରୁଠୁ ଆରମ୍ଭ କରି ଏ ପର୍ଯ୍ୟନ୍ତ 11 ବର୍ଷ କାଳ ପାଖାପାଖି, 10 ବର୍ଷ 7 ମାସ ପାଖାପାଖି ଯେଉଁ ଲୀଳା ହୋଇଥିଲା ସବୁ ମୁଁ ଜାଣିଛି, ଗୋଟି ଗୋଟି କରି ଜାଣିଛି। ସିଏ ଏବେ ଜାଣିଲା, କ'ଣ ଜାଣିଛି, ଏବେ 2 ମାସ 2.5 ମାସ କଥା ଉଦ୍ଧବ ତା'ର ସଂସ୍ପର୍ଶରେ ଆସିଛି, ସେ କ'ଣ ଜାଣିଛି ତା ବିଷୟରେ, ଆମେ 11 ବର୍ଷ କାଳ ରହିଲୁ, ତା ବିଷୟରେ ଜାଣିନୁ। ତେଣୁ ଏହିଭଳି ଭାବରେ ଚିନ୍ତା କରି କରି କ୍ରନ୍ଦନ କରି ଏହି ରାତି ପାଇଗଲା, ରାତି ଯେତେବେଳେ ପାଇଗଲା ତା'ପରେ ଗୋପୀମାନେ ଆସି ଦଧି ମନ୍ଥନ କଲେ। ସନାତନ ଗୋସ୍ୱାମୀ କହୁଛନ୍ତି, ଏବଂ ପୂର୍ବୋକ୍ତ ପ୍ରକାର ବୃହତୋ ସତୋ ଇତି ଦ୍ୱୟୋରପି ପୁନଃ ପୁନଃ ତାଦୃଶ ଭୁକ୍ତି ବୋଧୟତି, ସେହି କଥାକୁ ପୁନଃ ପୁନଃ କହୁଥିବେ, ସଂସ୍ମରେ ସଂସ୍ମାରେ ନା କ'ଣ, ସଂସ୍କୃତିୟ 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 ସଂସ୍କୃତି, ସେଇ ଜିନିଷ ସେଇ କଥା। ଆମେ କେତେ କଥା ଦେଖ, ଆମେ ଏଇଟା ଜଳ୍ପ ଆଉ ଜପ ଭିତରେ ତଫାତ୍ କ'ଣ, ଜପ ଆଉ ଜଳ୍ପ ଭିତରେ ତଫାତ୍ କ'ଣ, ଜପ ହେଉଛି ଗୋଟିଏ କଥାକୁ ଜପିବା ବାରମ୍ବାର ବାରମ୍ବାର, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ, ଏଇଟା ଉଚ୍ଚ ସ୍ୱରରେ କହିଲେ, ଧୀରେ ଧୀରେ କହିଲେ ଏଇଟା ଜପ। ଜଳ୍ପ ହେଉଛି କ'ଣ ନା ବିଭିନ୍ନ କଥା, ଏଇଟା ହେଲା ସେଇଟା ହେଲା ସେଇଟା ହେଲା ସେଇଟା ହେଲା ସେଇଟା ହେଲା ଏମିତି ହେଲା ସେମିତି ହେଲା କରିକି, ଏଇଟା ଜଳ୍ପ, ପ୍ରଜଳ୍ପ ଆସିବ, ଆ ପରେ ଆସିବ ଜଳ୍ପ, ଆସିବ ଦିବ୍ୟ ଜଳ୍ପ, ଦିବ୍ୟ ଉନ୍ମାଦ, ରାଧାରାଣୀଙ୍କର କଥା ଆସିବ, ଦିବ୍ୟ ଜଳ୍ପ ଜଳ୍ପ, ସେଇଟା ଆମକୁ ମନା କରୁଛି ଜଳ୍ପ କରିବାକୁ, ପ୍ରଜଳ୍ପ କରନା, କିନ୍ତୁ ଆମର ପ୍ରଜଳ୍ପ ଚାଲିଛି, ଆମେ ବିଭିନ୍ନ କଥା ସବୁ ଚିନ୍ତା କରୁଛେ, ଏମିତି ଜପ ବେଳେ ମଧ୍ୟ ପ୍ରଜଳ୍ପ ଚାଲିଛି, ହାତରେ ଜପ ହେଉଛି, ମୁହଁରେ କଥା ହେଉଛି ହରିକୃଷ୍ଣ ହରିକୃଷ୍ଣ, ଭିତରେ ମନରେ ଚାଲିଛି ପ୍ରଜଳ୍ପ, ଏମିତି କରିବା ସେମିତି କରିବା ଏମିତି କରିବା ସେମିତି କରିବା, ଏଇଟା ହେଲା ସେଇଟା ହେଲା ସବୁ ଚାଲିଛି। କିନ୍ତୁ ରାଧାରାଣୀ ଯେତେବେଳେ କହିବେ ସେଇଟା ବେଷ୍ଟ, ସିଏ ଜଳ୍ପ ଶ୍ରେଷ୍ଠ ଜଳ୍ପ, ବିଭିନ୍ନ କଥା ଚିନ୍ତା କରିବା ସେଇଟା ଜଳ୍ପ। ତେଣୁ ଏହିଭଳି ଭାବରେ ସେଇ ଜିନିଷଟାକୁ ବାରମ୍ବାର 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 ପୁନଃ 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 ସାଦୃଶ ଉକ୍ତି, ସେଇଭଳି ତାଦ୍ରିକ ଉକ୍ତି ଯେଉଁ ସବୁ କହିଲେ ସେଇଗୁଡ଼ା ପୁଣି ପୁଣି ଥରେ ସାତ ବର୍ଷ ଧରିକିରି ସାତ ଦିନ ଧରିକିରି ଧରିଲା ଗୋବର୍ଦ୍ଧନ ଛୁଟିଆ କଥା, ସାତ ଦିନ ଧରି ଧରିଲା ଛୁଟିଆ କଥା, ସଂସ୍କୃତି ସଂସ୍କୃତି ସ୍ମରଣ କରୁଥିବ। ଆମେ ଖାଲି ଶୁଣିକିରି କହୁଛେ, ଯେଉଁମାନେ ଦର୍ଶନକାରୀ ତାଙ୍କର କେତେଭଳି ଇଏ ନହେଇଥିବ, ତାଙ୍କର କିଭଳି ଭାବରେ ଭାବ ନ ଆସିଥିବ। ଯେମିତି ଆମର ସଞ୍ଜୟ କହୁଛନ୍ତି, ସଞ୍ଜୟ ଶୁଣିଲେ ଡାଇରେକ୍ଟ ଶୁଣିଲେ ଭଗବାନ କଥା, ଭଗବାନ ରୂପକୁ ଦେଖିଲେ ଡାଇରେକ୍ଟ ଦେଖିଲେ, ଭଗବାନ କଥାକୁ ଡାଇରେକ୍ଟ ଶୁଣିଲେ, ଏବଂ ସିଏ ଶୁଣେଇଲେ କାହାକୁ, ଯେଉଁ ଧୃତରାଷ୍ଟ୍ରକୁ ଶୁଣେଇଲେ, ସରିଗଲା ପରେ ସେ କହୁଛନ୍ତି ରାଜନ ଯେ ବ୍ୟାସ ପ୍ରସାଦାତ୍, ବ୍ୟାସଦେବଙ୍କ କୃପା ନ ହୋଇଥିଲେ ମୁଁ ଏଇଟା ଦେଖିପାରିନଥାନ୍ତି। ସୁତବାନ ଅହମ୍ ପରମ ଯୋଗଂ ଯୋଗେଶ୍ୱରାତ୍ ସାକ୍ଷାତ କଥ୍ୟତ ସ୍ୱୟଂ, ସାକ୍ଷାତ ସେ କହୁଛନ୍ତି ଇତି ସଂସ୍ମୃତ ରାଜନ ସଂସ୍ମୃତି ସଂସ୍ମୃତି ତତ୍ୱ ସଂସ୍ମୃତି ସଂସ୍ମୃତି ସେ ସ୍ମରଣ କରି ଚାଲିଛନ୍ତି, ସିଏ ସ୍ମରଣ କରି ଚାଲିଛନ୍ତି। କିଭଳି କଥା, କିଭଳି କଥା, କିଭଳି କଥା! ଆମେ ଗୋଟେ ଆଶ୍ଚର୍ଯ୍ୟ ଜିନିଷ ହେଇଥିଲେ, କେତେ ତାକୁ ଚିନ୍ତା ନ କରୁଛେ, ଗୋଟେ ବଡ଼ ଆଶ୍ଚର୍ଯ୍ୟ ଅଦ୍ଭୁତ ଜିନିଷ ଦେଖିଦେଲେ, କେତେ ଥର ଚିନ୍ତା ନ କରୁଥିବା ସେଇ ବିଷୟକୁ। ଆଉ ଇଏ ସବୁଠାରୁ ବଡ଼ ଆଶ୍ଚର୍ଯ୍ୟ, ଭଗବାନ ତାଙ୍କ ବିଷୟରେ ଚାଲିଛି କଥା, ଶେଷ ହଉ ନାହିଁ, ପୁନଃ ପୁନଃ ତାଦୃଶ ମୁକ୍ତି ବୋଧୟତି, ନହେଲେ ରାତି କେମିତି ପାଇଗଲା, ଏତିକି ତ କଥା ହେଇଛି। ସିଏ କହୁଛନ୍ତି ଇଏ ଶୁଣୁଛନ୍ତି, ଇଏ କହୁଛନ୍ତି ସିଏ ଶୁଣୁଛନ୍ତି, ମନେ ମନେ ଭାବୁଛନ୍ତି କୃଷ୍ଣଙ୍କ କଥା ଏଇଭଳି ଭାବରେ। ଇଏ ଯେତେବେଳେ କହୁଛନ୍ତି କୃଷ୍ଣଙ୍କର ମାଧୁର୍ଯ୍ୟ, ଇଏ ଚିନ୍ତା କରୁଛନ୍ତି କୃଷ୍ଣଙ୍କର ଐଶ୍ୱର୍ଯ୍ୟ, ଐଶ୍ୱର୍ଯ୍ୟ ଜ୍ଞାନ ତାଙ୍କୁ ଦେଲେ ସିଏ ସାନ୍ତ୍ୱନା ପ୍ରାପ୍ତ ହେବେ, ଟିକେ କ୍ରନ୍ଦନ କମିବ, ଏଇଭଳି ଭାବରେ ଚିନ୍ତା ଚାଲିଛି। ଏଇଭଳି ଭାବରେ ତାଙ୍କ ଭିତରେ ଚାଲିଛି କଥା, ବୋଧ ହେଉଛି ଏଇଭଳି ଭାବରେ ବୃବତୁ କଥା ଚାଲିଛି। 10:43-18 ଗୋଟେ ଶ୍ଳୋକ ଅଛନ୍ତି, ନିଶେଇବ ବିଶେଷଣ ନିଶେଷଣ 10:43-18 ଏଇଠି ଅଛି ନା, ଯେଉଁ ଆ ପୂର୍ବରୁ ଯେଉଁ ହେଇଥିଲା ଏଇଟା ଅଛି ଏଠି ନାହିଁ ବୋଧେ ଏଠି। 10:43-18 ଗୋଟେ ଶ୍ଳୋକ ଅଛନ୍ତି, ସନାତନ ଗୋସ୍ୱାମୀ ସେଇଟା କହୁଛନ୍ତି, ନଚ ଶ୍ରୀ ଗୋପେନ୍ଦ୍ରସ୍ୟ ଶୋକୋ ନାପି ଉଦ୍ଧବସ୍ୟ ତଦର୍ଥ ବାକ୍ ପ୍ରୟୋଗ ବିରାମେ ଇତ୍ୟର୍ଥ। 43 କ'ଣ ହେଇଛି ନା, ଯେଉଁ ରହିଛି ଯାଇଥିଲେ କୃଷ୍ଣ ଯାଇଥିଲେ ମଥୁରାକୁ, ଏସବୁ କଥା ବର୍ଣ୍ଣନା କରାଯାଇଛି। ସେଠି ଗୋଟେ ଶ୍ଳୋକଟେ ଅଛନ୍ତି, ସେଇଟାକୁ ଉଦ୍ଧାର କରିଛନ୍ତି ସନାତନ ଗୋସ୍ୱାମୀ, ପାଇବ ସେଇଟା 10:43 ଦେଖିଲ, ସେ ସମୟରେ କ'ଣ ହେଇଥିଲା, ଯେଉଁ ଭଗବାନ ଯାଇଥିଲେ ମଥୁରାକୁ ଯାଇଥିଲେ, ହତଂ କୁବଳା ପୀଡ଼ ଦୃଷ୍ଟ୍ୱା ତାଉ ଅପି ଦୁର୍ଜୟୌ କଂସୋ ମନସି ଅପି ତଦା ଭୀଷମ ଉଦ୍ବିଜେ ନୃପମ। ଏ ଯେଉଁ କୁବଳା ପୀଡ଼କୁ ହତ୍ୟା କରିଥିଲେ, ଏ ଲୀଳାଟିକୁ ଆମେ ବର୍ଣ୍ଣନା କରିଛେ, କେମିତି ଛୋଟ ପିଲା ଗୋଟେ ଖେଳନାକୁ ତା'ର ଲାଙ୍ଗୁଡ଼ ଧରି ଟାଣିଦେବା ଭଳିଆ, ସେଇଭଳି ଭାବରେ ଟାଣି ନେଇଗଲେ, କେତେ ହାତ ନେଇଗଲେ, ଟାଣିକିରି ପଛୁଆ ପଛୁଆ କରି ନେଇଗଲେ, ସମସ୍ତ ଯେଉଁ ଷ୍ଟାଡ଼ିୟମ ଖାଲି ହେଇଗଲା, ରଙ୍ଗମଞ୍ଚରେ ଯେଉଁମାନେ ସବୁ ବସିଥିଲେ ସବୁ ଆସି ପଶି ଦେଖିଗଲେ, ଦେଖିବା ପାଇଁ ଆସି ପହଞ୍ଚିଗଲେ, କଂସ ମଧ୍ୟ ଆସି ଦେଖିଲା। ସେଠି କୁହାହେଉଛି ଦୁଷ୍ଟୁଆ ତାଉ ଅପି ଧୈର୍ଯ୍ୟ ହେଉ, କଂସର ଗୋଟେ ହୋପ୍ ଥିଲା ଯେ ଏଇ କୁବୁଡ଼ା ଭିଡ଼ 10,000 ହାତରେ ବଳ ଥିଲା, ସେ ତାକୁ ହତ୍ୟା କରିଦେବ, ଏଇଭଳି ଭାବରେ ତା'ର ଥିଲା ଆଶା ଥିଲା। କଂସ ମନସୀ ଅପି ତଦା ଭୀଷମ ଉଦ୍ବିଜେ ନୃପ, କଂସ ଏଇଟା ଯେତେବେଳେ ଦେଖିଦେଲା ତା'ର ବହୁତ ଭୟ ଆସିଗଲା, ଉଦ୍ବିଜେ ବହୁତ ଭୟ ଆସିଗଲା। ଏଇଭଳି ସବୁ ଲୀଳା ସବୁ ହେଇଛି, ତେଣୁ ଇଏ ଯେଉଁ କୁହାଗଲା ନିଶେଇବ ବିଶେଷଣ ନିଶେଷ, ଏଇ ନିଶା ନିଶା ଶବ୍ଦ ଯେଉଁ ବ୍ୟବହାର କରାଗଲା କ'ଣ ନା, ବିଶେଷଣ କ'ଣ ନିଶେଷ, ଶେଷ ହେବ ନିଶେଷ, ନିଶେଷ ନିଶା, ନିଶା ଶବ୍ଦ ବ୍ୟବହାର କରାଗଲା, ପ୍ରତି ଶ୍ଳୋକ ପ୍ରତି ଅକ୍ଷରେ ନାନା ଅର୍ଥ କହେ ନା, ନିଶା ଶବ୍ଦ ଯେଉଁ ବ୍ୟବହାର କରାଗଲା କ'ଣ ନିଶେଷ, ଶେଷ ହେବ ନାହିଁ, କ'ଣ ନିତରାଂ ଶେଷ, ଶେଷ ହେବ ନାହିଁ, ଅଶେଷ ଏ ଜିନିଷ ନିଶା, ନିଶେଷା ମତିତା। ନଚ ଶ୍ରୀ ଗୋପେନ୍ଦ୍ରସ୍ୟ ଶୋକ ନାପି, ଗୋପେନ୍ଦ୍ର କହିଲେ ନନ୍ଦ ମହାରାଜଙ୍କ ଶୋକ କମୁନାହିଁ କି ଉଦ୍ଧବସ୍ୟ ତଦର୍ଥ ବା ପ୍ରୟୋଗ ବିରାମେ ଇତ୍ୟର୍ଥ। ବୁଦ୍ଧ ମଧ୍ୟ ପ୍ରୟୋଗ କରୁଛନ୍ତି, ତାଙ୍କର ବୁଦ୍ଧି ବୁଦ୍ଧି ପ୍ରୟୋଗ କରୁଛନ୍ତି, ଦେଖ ଇଏ ଭଗବାନ, ସିଏ ଇଏ ଖାଲି ପୁଅ ନୁହଁ, ଇଏ ଭଗବାନ, ଏଇଭଳି ଭାବରେ ସିଏ ଐଶ୍ୱର୍ଯ୍ୟ ମାଧୁର୍ଯ୍ୟ, ଐଶ୍ୱର୍ଯ୍ୟ ମାଧୁର୍ଯ୍ୟ, ଐଶ୍ୱର୍ଯ୍ୟ ମାଧୁର୍ଯ୍ୟ ଏଇଭଳି ଭାବରେ ଚାଲିଛି। ଏଇଭଳି ଭାବରେ ରାତି ପାଇଗଲା। କୃଷ୍ଣାନୁଚରସ୍ୟ ଇତି କହିକ ହେଲା, କୃଷ୍ଣାନୁଚରସ୍ୟ ଅଶେଷ ଚାତୁର୍ଯ୍ୟବତୋପି ଅତ୍ୟର୍ଥ, ଅନେକ ଚାତୁରୀ ସେ ରହିଛି ଭଗବାନଙ୍କର, ସେ ଅନୁଚର ବହୁତ ଚାତୁରୀ ତାଙ୍କ ପାଖରେ ରହିଛି। ଭଗବାନଙ୍କର ଭକ୍ତ ହେଲେ ସବୁ ପ୍ରକାର ବୁଦ୍ଧି ସେ ଭଗବାନ ଦେବେ ନା, ଜୟ ଜନ କୃଷ୍ଣ ଭଜେ ସେବଡ଼ ଚତୁର, ଭଗବାନଙ୍କୁ ଭଜନ କରୁଛନ୍ତି ତାଙ୍କୁ ଦଦାମି ବୁଦ୍ଧି ଯୋଗାନ୍ତମ, ମୁଁ ତାଙ୍କୁ ବୁଦ୍ଧି ଦେବେ ଯେନମା, ଯାହାଫଳରେ କି ସେ ଭଗବାନ ପାଖକୁ ଆସିବେ। କୃଷ୍ଣ ଅନୁଚର, ସିଏ କୃଷ୍ଣଙ୍କର ସେବାରେ ସିଏ ଇଏ ହରିଦାସ ଶବ୍ଦ ତାଙ୍କୁ ଦିଆଯିବ, ଏ ହରିଦାସ ଟାଇଟିଲ୍ ଦିଆଯିବ। ଏତେ ଶହ ଶହ ଅଛନ୍ତି ଭାଗବତମରେ ଭକ୍ତ ଅଛନ୍ତି, କିନ୍ତୁ ତିନି ଜଣଙ୍କୁ ଦିଆଯାଇଛି ହରିଦାସ ଟାଇଟିଲ୍, ତିନି ଜଣଙ୍କୁ ଏହା ପର ଅଧ୍ୟାୟରେ ଆସିବ। ହରିଦାସ ହରିଦାସ ସିଏ ଅନୁଚର, ଏଇଭଳି ଭାବେ ଭଗବାନଙ୍କର ପାଇଁ, ଭଗବାନ ପାଇଁ ସବୁକିଛି ସେ ତ୍ୟାଗ କରିପାରିବେ, ସବୁକିଛି କରିପାରିବେ। ଅନୁଚର ସେ ଚାତୁରୀ ତାଙ୍କର ରହିଛି, ଭଗବାନଙ୍କୁ ଡିଫେଣ୍ଡ କରିବେ। ଆମର ପ୍ରଭୁ ସିଏ, ଆମର ପ୍ରଭୁ, ସେ ଚୋରି କଲେ କ'ଣ ହେଲା, ସିଏ ଆମର ପ୍ରଭୁ। ବ୍ରଜେ ପ୍ରସିଦ୍ଧଂ ନବନୀତ ଚୌରଂ ଗୋପାଗନାନାଂ ଯଦୁକୂଳ ଚୌରଂ ଅନେକ ଜନ୍ମା କୃତ ପାପ ଚୌରଂ ଚୌରାଗଣ୍ୟଂ ପୁରୁଷଂ ଚୌରାଗଣ୍ୟଂ। ଏ ଚୋରି କଲେ କ'ଣ ହେଲା, ସେ ଆମର ପ୍ରଭୁ, ସେ ଚୋରି କରିବେନି କାହିଁକି, ସବୁ କରିପାରିବେ, ସେ ଚୋରି କାହିଁକି କରିପାରିବେ ନାହିଁ, ଚୋରି କରିବା ତାକୁ ନାହିଁ କ୍ଷମତା, ଆଉ କିଏ କି କି ଭଗବାନ ଏଇଟା କରିପାରିଲେ ନାହିଁ, ଏଇଟା କରିବେ ତାଙ୍କର ରହିଗଲା କ'ଣ ଦୁର୍ବଳତା ରହିଗଲା, ଆଉ ସେ କି ଭଗବାନ, ଆମ ପ୍ରଭୁ ସେ ସବୁକିଛି କରିପାରିବେ, ଚୋରି କାହିଁକି କରିପାରିବେ ନାହିଁ ସିଏ। ଏବଂ ତାଙ୍କ ଚୋରଟା ଚୋରିଟା ମଧ୍ୟ ବହୁତ ସୁନ୍ଦର ମଧୁର, ଚୋରି କଲେ ପ୍ରଭୁ ବଢ଼ିଆ, ଆପଣ ସୁନ୍ଦର ଚୋର, ରୋଜେଇ ପ୍ରସିଦ୍ଧମ ନବନୀତ ଚୋର, ଭଗବାନ ଚୋରି କଲେ ସେଇଟା କେତେ ମଧୁର, ଆମେ ଚୋରି କଲେ ଯିବୁ ବନ୍ଧା ହେଇକି ଯିବୁ, ଭଗବାନ ଚୋରି କଲେ ବୁଝିତ ହେବେ, ଇଏ ହେଉଛି ଭଗବାନର ଦିବ୍ୟ, ସବୁକିଛି ତାଙ୍କର ଦିବ୍ୟ। ପ୍ରକୃତରେ ଆମେ ଏଇ ଭୌତିକ ଜଗତରେ ରହିଛେ, ଏଇଟା ସେଥିପାଇଁ ଭୌତିକ ଜଗତର ଯେଉଁ ସ୍ଥିତି ବର୍ଣ୍ଣନା କରାଯାଇଛି, ଉର୍ଦ୍ଧମୂଳ ମଦ ଶାଖ ବିପରୀତ, ମାନେ ଓଲଟା ବୃକ୍ଷ, ଆମେ ସବୁ ଜିନିଷ ଓଲଟା ଦେଖିବା, ଏଠି ଯେଉଁଟା ନିନ୍ଦନୀୟ ସେଠି ସେଇଟା ପ୍ରଶଂସନୀୟ, ଚିତ୍ ଜଗତ ସେଇଟା ହେଉଛି ପ୍ରଶଂସନୀୟ। ତେଣୁ ଏଠି ଯେଉଁ ଚୋରି କଲେ ବୋଲି ନିନ୍ଦା ହେଉଛି, ସେଠି କିନ୍ତୁ ପ୍ରଶଂସା, ସେଠି ପ୍ରଶଂସନୀୟ। ତେଣୁ ଭଗବାନ ଯାହା କଲେ ସେ ଭଗବାନ ନା, ସେ ଭଗବାନ, ଦି କିଙ୍ଗ କ୍ୟାନ୍ ଡୁ ନୋ ରଙ୍ଗ, କିନ୍ତୁ ରାଜା କିଛି ଭୁଲ କରିପାରିବ ନାହିଁ, ଏ ହି ଭଗବାନ, ଏ ରାଜାଙ୍କର ରାଜା, ରାଜାଧିରାଜ ସିଏ, ରାଜାଙ୍କର 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 ରାଜା, ତାଙ୍କ ଉପରେ କେହି ରାଜା ନାହାନ୍ତି, ସିଏ ତାହେଲେ ତାଙ୍କର କ'ଣ ଭୁଲ ହେବ, କେବେ ଭୁଲ ହେବ। ଯେଉଁମାନେ ଜାଣିନାହାନ୍ତି ଧର୍ମକୁ ଜାଣିନାହାନ୍ତି, ଧର୍ମଙ୍କ ସାକ୍ଷାତ ଭଗବତ ପ୍ରଣୀତମ, ଭଗବାନ ଯାହା ନିୟମ କଲେ ସେଇଟା ହେଉଛି ଧର୍ମ, ଆଉ ଆମେ କ'ଣ ଧର୍ମ ତିଆରି କରିପାରିବା ନା କ'ଣ। ଆମର ପିଲାଦିନେ ପଢ଼ୁଥିଲୁ, ତମେ ପଢ଼ୁଥିଲ ସବୁ, ଆକବରଙ୍କର ଗୋଟେ ଧର୍ମ ତିଆରି କରିଥିଲେ ଦିନ ଇଲାଇ, ଆମେ ସବୁ ପଢ଼ୁଥିଲୁ, କାହିଁକି ଏଇଟା ଲାଷ୍ଟ ତିଷ୍ଠି ପାରିଲାନି କାହିଁକି ନା, ଏଇଟା ହେଲା ସେଇଟା ହେଲା ସେଇଟା ହେଲା ସେଇଟା ହେଲା, ସବୁ ବିଭିନ୍ନ ପ୍ରକାର ଆମେ ସବୁ ଖାଲି ଘୋଷୁଥିଲୁ, ଯେତେବେଳେ ଘୋଷୁଥିଲୁ ଏଇଟା ପରୀକ୍ଷା ଦେବା ପାଇଁ। କିନ୍ତୁ ବର୍ତ୍ତମାନ ଜାଣୁଛୁ ପ୍ରକୃତ କାରଣ କ'ଣ ନା, ଧର୍ମରାଜ ନିଜେ କହିଛନ୍ତି ଷଷ୍ଠ ସ୍କନ୍ଧ ତୃତୀୟ ଅଧ୍ୟାୟରେ କହିବେ ତାଙ୍କର ଦୂତମାନଙ୍କୁ, ଧର୍ମଂ ତୁ ସାକ୍ଷାତ ଭଗବତ ପ୍ରଣୀତମ, ଭଗବାନ ଯାହା କହିବେ ସେଇଟା ହେଉଛି ଧର୍ମ, ନା ବି ବିଦୁ ଋଷୟ ନା ବି ଦେବା, ଋଷିମାନେ ଦେବତାମାନେ ନ ସିଦ୍ଧ ମୁଖ୍ୟ ଅସୁରା ମନୁଷ୍ୟା କୁତୋନୁ ବିଦ୍ୟାଧର ଚାରଣା ଦେୟ, କିଏ ଜାଣିବ ଭଗବାନଙ୍କ ଧର୍ମକୁ, କିଏ ଜାଣିବ। ପ୍ରଭୁପାଦ ମହାରାଜ ଉଦାହରଣ ଦେଇଛନ୍ତି, ଯେମିତି ଆମର ଭାରତବର୍ଷରେ ଆମର ରହିଛି ଯେ ରାସ୍ତାର ବାମ ପଟେ ଯିବା, ଆମେ ଆମର ନିୟମ ରହିଛି, କିନ୍ତୁ ଆମେ କହିବା ନା ମୁଁ ଗୋଟେ ନୂଆ ନିୟମ କରିବି ନା କ'ଣ, ନା ମୁଁ ରାସ୍ତାରେ ଡାହାଣ ପଟେ ଯିବି, ତାହେଲେ କ'ଣ ହେବ, ସାଙ୍ଗେ ସାଙ୍ଗେ ଜଜମେଣ୍ଟ ଦେଇଦେବେ, କେତେ ଜେଲ ସରକାର ନିୟମ ଭଙ୍ଗ କଲୁ ସାଙ୍ଗେ ସାଙ୍ଗେ ତେତେ ଏତେ ଦଣ୍ଡ ଦଣ୍ଡ ଦିଆହେବ। ସେଇଭଳି ଭାବରେ ଭଗବାନ ଯାହା କହିବେ ସେଇଟା ନିୟମ, ଆମେ ଯାହା କହିବେ ସେଇଟା ନିୟମ ନୁହଁ। ତେଣୁ ଭଗବାନଙ୍କ ତତ୍ତ୍ୱକୁ ବୁଝିବା ଲୋକ ଖୁବ୍ କ୍ୱଚିତ ଲୋକ ଅଛନ୍ତି। କଶ୍ଚିତ୍ ମାଙ୍ଗ ବ୍ୟତୀ ତତ୍ତ୍ୱତଃ ହଜାର ହଜାର ଲୋକ ସିଦ୍ଧି ହେଇପାରନ୍ତି, କିଛି କିଛି କ'ଣ କିଛି କିଛି ଫିଲ୍ଡରେ କିଛି ସେ ସିଦ୍ଧି ପ୍ରାପ୍ତ ହେଇପାରିଥାନ୍ତି, କିନ୍ତୁ ଭଗବାନଙ୍କୁ ଜାଣିବା ଏତେ ସହଜ ସହଜ କଥା ନୁହଁ, ସହଜ ତତ୍ତ୍ୱ ନୁହଁ। କଶ୍ଚିତ୍ ମାଙ୍ଗ ବ୍ୟତୀ ତତ୍ତ୍ୱତଃ ଯେଉଁମାନେ ତତ୍ତ୍ୱରେ ଜାଣନ୍ତି ଭଗବାନଙ୍କୁ, ସେମାନେ ଭଗବାନ ଯାହା କଲେ ମଧ୍ୟ ସେଇଟା ଠିକ୍, ଆଉ ସବୁ ଭୁଲ, ଭଗବାନ ଯାହା କହିବେ ସେଇଟା ଠିକ୍। ହଁ, ସେଇଟା ହେଉଛି ଭଗବାନ କରୁଛନ୍ତି ମାନେ ସେଇଟା ତାଦେହରେ କିଛି ଭୁଲ ନାହିଁ। ଏଇଭଳି ଭାବରେ ବୁଝିବାର ଅଛି, ତତ୍ତ୍ୱରେ ବୁଝିବାର ଅଛି, ଖାଲି ଆମେ ଖାଲି କହିଦେବା ବୋଲି ତା ନୁହଁ, ତତ୍ତ୍ୱରେ ବୁଝିବାର ଅଛି ସେଇଟା। ତତ୍ତ୍ୱବିତ୍ ମାନେ ରହିଛନ୍ତି ଆମର, ଯିବା ଜୀବ ଗୋସ୍ୱାମୀ ରହିଛନ୍ତି ତତ୍ତ୍ୱାଚାର୍ଯ୍ୟ, ତତ୍ତ୍ୱ ସନ୍ଦର୍ଭ ଦେଲେ, ଥେସିସ୍ ଦେଲେ ତତ୍ତ୍ୱ, ବିଭିନ୍ନ ପ୍ରକାର ତତ୍ତ୍ୱ ସବୁ ରହିଛି। ତେଣୁ ଏହିଭଳି ଭାବରେ କୃଷ୍ଣ ଅନୁଚର ତରସ୍ୟ ଭଗବାନଙ୍କର ଯାହା କହିବେ ସେଇଟା କରିବେ, ଭଗବାନ କହିବେ କ'ଣ, ଭଗବାନ ଚିନ୍ତା ଯାହା କରିବେ ସେଇଟା କରିବେ, ଏ ହେଉଛି ଶ୍ରେଷ୍ଠ ଶ୍ରେଷ୍ଠ ଭକ୍ତ। ଆମେ କହୁଥିଲେ ନା କ'ଣ କ'ଣ, ଯେଉଁମାନେ ଯେଉଁ ଗୋଟେ ଚିନ୍ତା ପ୍ରୋକ୍ତକାର କ'ଣ, ଯିଏ ଉତ୍ତମ ପୁତ୍ର କିଏ, ଉତ୍ତମ ଚିନ୍ତିତ କୁର୍ଜିଆର, ତାଙ୍କର ପିତା ଯାହା ଚିନ୍ତା କରିଦେବେ ସେଇଟା କରିଦେବେ, ସେଇଟା ହେଉଛି ଉତ୍ତମ। ପ୍ରୋକ୍ତକାରୀ ତୁ ମଧ୍ୟମ, ମଧ୍ୟମ କିଏ ହେବ ନା, ଆମେ କହିଲେ ସେଇଟା କରିବେ, ସେ ହେଉଛି ମଧ୍ୟମ। ଆଉ ଅଶ୍ରଦ୍ଧାର ଯେଉଁମାନେ କରିବେ, ଅଶ୍ରଦ୍ଧାରେ ଗୁରୁଦେବ ଏଇଟା ନିର୍ଦ୍ଦେଶ ଦେଲେ, ଏଇଟା କର, ଏଇଟା କର, ସକାଳ 4:00 ଉଠ, ଭାଗ କ'ଣ ମଙ୍ଗଳ ଆଳତୀ ଆଟେଣ୍ଡ ନିଅ, 8:00 ଭାଗବତ କଥା ଶୁଣ, ଏଇଟା କର, ସେଇଟା କର, ନିୟମ ସବୁ ଦେଇଦେଲେ, ଏ ନିୟମ ଗଢ଼ି ଆସୁଛି, ଏଇଟା ଭଗବାନ ମାନେ ଗୁରୁଦେବ ନ କହିଲେ ମଧ୍ୟ ଆମେ ସେଇଟା କହିବା, କାରଣ ଗୁରୁଦେବ ସେଇଟା ଜାଣିଛନ୍ତି, ସେଇଟା ତାଙ୍କ ଗୁରୁଦେବ ସେଇଟା ଚିନ୍ତା କରିଥିଲେ, ତାଙ୍କ ଗୁରୁଦେବ ଚିନ୍ତା କରିଥିଲେ, ଶାସ୍ତ୍ରରେ ଏଇଟା କୁହାଯାଇଛି, ଚିନ୍ତା କଲେ ମଧ୍ୟ ଆମେ କରିଦେବା କଥା, କିନ୍ତୁ ଚିନ୍ତା କଲେ ତ ଆମେ କଲେ ନାହିଁ, ଉତ୍ତମ ହେଇପାରିଲେ ନାହିଁ। ମଧ୍ୟମ ଆତି ଅନ୍ତତପକ୍ଷେ ମଧ୍ୟମ ହେବା, ଯାହା କହିଲେ ତୁମେ କହିଲେ, ତୁମେ ଏଇଟା କର ସେଇଟା କର, ନିୟମ ଦେଲେ ଏଇଟା ଦେଲେ ଆମେ ତଥାପି ଆମେ କରୁ ନାହିଁ, ମଧ୍ୟମ ଭକ୍ତ ହେଇପାରୁ ନାହିଁ। ଅଶ୍ରଦ୍ଧାର ସହିତ ହଁ ବଡ଼ କଷ୍ଟରେ ଯିବା, 4:30 ମଙ୍ଗଳାରତୀ ହେଉଛି ତ, ବନ୍ଧ ହେବା ପୂର୍ବରୁ କେତେ 5:00 ବନ୍ଧ ହେବ ତ, ଠିକ୍ ଯାଇ ଟିକେ ଦେଖେଇଦେବା, ମୁଣ୍ଡିଆଟେ ମାଟି ଦେଇ ଆସିବା, ଅଶ୍ରଦ୍ଧା ଇଏ ହେଉଛି ଅଧମ। ଆଉ ଯିଏ ବିଲକୁଲ କରୁନାହାନ୍ତି ସେମାନେ ହେଉଛନ୍ତି ମୂତ୍ର ନେଉଛନ୍ତି ମୂତ୍ର, ଯେଉଁଟା କ'ଣ ଯେ ପ୍ରକ୍ତକାରିତ ମଧ୍ୟମ, ତାପରେ ଅଶ୍ରଦ୍ଧା ଅଧମ ଅଶ୍ରଦ୍ଧା କୁର୍ଜାତ ଅକର୍ତ୍ତା ଉଚ୍ଚାରିତ ପିତୁ, ଯେଉଁମାନେ କହିଲେ ମଧ୍ୟ କରିବେ ନାହିଁ, ଆଉ ତାଙ୍କୁ କ'ଣ କୁହାଯାଉଛି, ସେ ପୁତ୍ର ନୁହନ୍ତି, ସେ ମଧ୍ୟ ମୂତ୍ର ବା ବିଷ୍ଟା। ଆମର ଶିଶୁମନ୍ତ ଗୌରବନ୍ଦ ସେ ମହାରାଜ କହନ୍ତି ପୁତ୍ର ବୀର୍ଯ୍ୟରୁ ଆସୁଛନ୍ତି, ମୂତ୍ର ମଧ୍ୟ ସେଇଠୁ ଆସୁଛନ୍ତି, ସେଇ ସ୍ଥାନରୁ ଆସୁଛନ୍ତି, ପୁତ୍ର ଯଦି ନ ହେଇପାରିଲେ ସେ ମୂତ୍ରରେ ମୂତ୍ର ତୁଲ୍ୟ ସିଏ, କହିଲେ ମଧ୍ୟ ଆମେ କରିବା ନାହିଁ, ଆଉ କ'ଣ କରିବା, କ'ଣ ସେ କି ପୁତ୍ର ସିଏ ବା କି ଶିଷ୍ୟ ସିଏ, ଶାସନର ଅଧୀନ ହେଲେ ନାହିଁ, କି ଶିଷ୍ୟ ସିଏ, ଆମର ଯେଉଁ ନିୟମ ସବୁ ରହିଛି କ'ଣ ପାଇଁ ହେଇଛି, ନିୟମ ହେଇଛି ଆମେ ପ୍ରକୃତରେ କେମିତି ଭଗବତ ଧାମକୁ ଯିବା, ଗୋ ବ୍ୟାକ୍ ଟୁ ଗଡ୍ ହେଡ୍, ସେଥିପାଇଁ ସବୁ ନିୟମ ରହିଛି, ଔଷଧ ରହିଛି, ସବୁ ପ୍ରକାର ରହିଛି, ବ୍ୟବସ୍ଥା କରାହେଇଛି, କିନ୍ତୁ ହେଲେ ମଧ୍ୟ ଆମେ ଗ୍ରହଣ କରିବୁ ନାହିଁ, ଏଇ ସମୟଟା ଅଛି, ଏଇ ଔଷଧ ଦିଅ ବାହାରେ, ବାପରେ ବାପ ମୁଁ ପଳେଇଯିବି, ମୁଁ ଔଷଧ ନେବି ନାହିଁ, ତାହେଲେ କ'ଣ ଆମେ ଭଲ ହେବ କ'ଣ। ଉପାଦ ବ୍ୟବସ୍ଥା କରିଛନ୍ତି 8:30 ଭାଗବତ କଥା ଆମେ ଶୁଣିବା ନାହିଁ, ନ ଶୁଣିଲେ ସେଇ ଅନୁସାରେ ଯାହା ହେବ, ଭଗବାନ କହିଲେ ଅହଙ୍କାର, ଇଏ ଅହଙ୍କାର ଯୁଗରେ ଏଇଟା ହେଉଛି ଅହଙ୍କାର, ମିଥ୍ୟା ଅହଙ୍କାର, ଫଲ୍ସି ଗୋଲ୍, ସେ କ'ଣ ହେଉଛି ନା ବିନକ୍ଷସି, ତାର ବିନାଶ ହେଇଯିବ। ଭଗବାନ ସବୁ ଉଦ୍ଦେଶ୍ୟ କହିଦେଲେ, ତୁମକୁ ମୁଁ କହିଦେଲି ସବୁ କଥା, ତୁମେ ଯଦି ପାଳନ କରିବ ତୁମର ମଙ୍ଗଳ ହେବ, ଯଦି ନ କରିବ ତୁମର ଅମଙ୍ଗଳ ହେବ, ଆଉ ସେଥିରେ କ'ଣ କରାଯିବ। ତେଣୁ କୃଷ୍ଣାନୁଚରସ୍ୟ ଅଶେଷ ଚାତୁର୍ଯ୍ୟବତ୍ ଐପି ଅତ୍ୟର୍ଥ, ଏଇଭଳି ଭାବରେ କୃଷ୍ଣ ଅନୁଚର ଶବ୍ଦ ବ୍ୟବହାର କରାଗଲା। ଆମେ ଭଗବାନଙ୍କୁ କେମିତି ସନ୍ତୁଷ୍ଟ କରିବା, ଇଏ ହେଉଛି ଆମର ଜୀବନ ବ୍ରତ, ଏବଂ ବ୍ରତ ଇଏ ହେଉଛି ଆମର ବ୍ରତ, ଆମେ ଭଗବାନ ସେବାରେ ଆସିଲେ, ଗୁରୁଦେବଙ୍କ ସେବାରେ ଆସିଲେ, ଗୁରୁଦେବଙ୍କୁ କେମିତି ସନ୍ତୁଷ୍ଟ କରିବା, ଭଗବାନ କେମିତି ସନ୍ତୁଷ୍ଟ କରିବା, ଆମ ମନକୁ ସନ୍ତୁଷ୍ଟ କରିବା କେମିତି ନୁହଁ, ଆମ ଇନ୍ଦ୍ରକୁ ସନ୍ତୁଷ୍ଟ କରିବା, ଏଇଟା ଆମର ଲକ୍ଷ୍ୟ ହେବା କଥା ନୁହଁ। ଗୁରୁଦେବ କେଉଁଥି ସନ୍ତୁଷ୍ଟ ହେବେ, ଯଶ ପ୍ରସାଦାତ୍ ଭଗବତ ପ୍ରସାଦ, ତାଙ୍କୁ ଖୁସି କଲେ ଆମେ ଭଗବାନଙ୍କ କୃପା ପାଇବା, ଆମ ମନକୁ ଖୁସି କଲେ ଆମେ କ'ଣ, ଆମକୁ ସେ ମନଟା ଆମ ନର୍କକୁ ନେବ, ଆଉ କ'ଣ ଲାଭ ହେଲା। ଗୁରୁଦେବଙ୍କ ପ୍ରୀତି ଉଦ୍ଦେଶ୍ୟରେ ଅନୁଚରସ୍ୟ ଅନୁଚର, ଅନୁଚର କହିଲେ ନିୟମ ତାଙ୍କର ଇଚ୍ଛା ଅନୁସାରେ ଅନୁକୂଳ ଭାବରେ ସେବା କରିବା, ଚର ସେଭଳି ଅନୁକୂଳ ଭାବରେ ପ୍ରତିକୂଳ ଭାବରେ ସେବା କଲେ କ'ଣ, ସେ ଆମ ଅନୁଚର ହେଲେ, ଏଇଟା ପ୍ରତିଚର ହେଇଗଲେ, ଅନୁଚର ହେଲେ ନାହିଁ। ଗୁରୁଦେବ ବହୁତ ସନ୍ତୁଷ୍ଟ ହେବେ। ସାଧୁ ଶାସ୍ତ୍ର ଗୁରୁ ସବୁ ଗୋଟିଏ କଥା କହୁଛନ୍ତି, ଆମେ କିନ୍ତୁ ତାକୁ ଡେଭିଏଟ୍ କରିବା ନା, ମୁଁ ଏଇଟା ଗୋଟେ କରିବି, ତାହେଲେ ଆଉ କ'ଣ ଆମେ ଅନୁଚର ହେଲେ, କ'ଣ ସେ ଦାସ ହେଲେ କ'ଣ, ଆମେ ଦାସ ହେଲେନି, ଆମେ କହୁଛେ ଆମେ ମାଲିକ, ଆମେ ମାଲିକ, ତମେ ଦାସ ଆମର, ତମେ ଆମର ଏଇଟା କର, ଆମେ ଖାଇବାକୁ ଦିଅ ସକାଳୁ ଉଠିକି, ଏଇଟା କର ସେଇଟା କର, ଆମ ସବୁ କ'ଣ ଆମର ଯେଉଁ ଯାହା ସବୁ ଡିମାଣ୍ଡ ଅଛି ସେଇଟା ଫୁଲଫିଲ୍ କର, ଆମେ ତମର ମାଲିକ ନା ତମେ ଆମର ମାଲିକ, ତମେ ଆମର ଦାସ, ଆମେ ଗୁରୁଦେବ ଆମେ କହିଲେ ତମେ ଦାସ, ଅମକ ଦାସ, କୃଷ୍ଣ ଦାସ, ଆଦି କୃଷ୍ଣ ଦାସ, ନା ମୁଁ ଆଦି କୃଷ୍ଣ ନା ମୁଁ ଦାସ କ'ଣ, ମୁଁ ଆଦି କୃଷ୍ଣ, ନିୟମକୁ ମାନିବି ନାହିଁ, ଅଶ୍ରଦ୍ଧା କୁର୍ଯ୍ୟାତ, ଅନ୍ତତଃ ପକ୍ଷେ ଅଶ୍ରଦ୍ଧାର ସହିତ କଲେ ମଧ୍ୟ ସେ ଅଧମ ପୁତ୍ରରେ ଯିବ, ଅଧମ ପୁତ୍ର ହେଲେ ମଧ୍ୟ ଆମେ ଭଗବତ ଧାମ ଚାଲିଯିବା, କିନ୍ତୁ ସେତିକି ମଧ୍ୟ ନ ହୋଇପାରିଲେ ତାହେଲେ ଆମେ ଆଉ ତ ବିଲକୁଲ କଲେ ନାହିଁ, ଆଉ କ'ଣ ହେବ, ଯାହା ହେବା କଥା ସେଇଟା ହେବ, କ'ଣ ଯିବ ଅନୁଚରସ୍ୟ, ଯାହା ହଉ ଏହିଭଳି ଭାବରେ କୃଷ୍ଣ ଅନୁଚରସ୍ୟ ସବୁ ଜାଣିଗଲେ, ସକାଳ ହେଇଗଲା, ଭୋର ରାତି ପାଇବା ପୂର୍ବରୁ, ଦିନ ହେବା ପୂର୍ବରୁ ଆଲୋକ ଜଳିଗଲାଣି, ଗୋପୀ ଜାଣିପାରିଲେ, ଗୋପୀମାନେ ଉଠି ପୂଜା କରୁଛନ୍ତି, ହୁଳହୁଳି ଲଗାଉଛନ୍ତି, ହୁଳହୁଳି ପୂଜା କଲେ ମାନେ ହୁଳହୁଳି ଦେବେ ନା, ନା ନାଇଁ ପୂଜା ହେଉଛି ମାନେ ହୁଳହୁଳି ଦେବେ, ହରିହୁଳି ଦେବେ କି କ'ଣ ସବୁ ଦେବେ, ପୂଜା କରିବେ, ହୁଳହୁଳି ଶବ୍ଦ ଶୁଭୁଛି, ଦୀପ ହେଉଛି, ଆଲୋକିତ ହେଇଯାଉଛି, କୃଷ୍ଣ ଅନୁଚର ଭଗବାନଙ୍କର ସେ ସେବକ, ତେଣୁ କୃଷ୍ଣ ଯିଏ କୃଷ୍ଣ ସେବାରେ ରହିଛନ୍ତି ସେ ତାଙ୍କୁ ଭଲ ପାଇବେ, ତେଣୁ ସମଭ୍ୟର୍ଚ୍ଚ ତାଙ୍କର ଯେଉଁ ପୂଜା ଭଗବାନ ସବୁ ପୂଜା ପୂଜା କଲେ, ଦେବତାମାନଙ୍କର ବା ଗ୍ରହମାନଙ୍କ ସବୁ ପୂଜା କରିକିରି ଦଧ୍ୟନ ନମନ୍ଥନ, ଦଧି ମନ୍ଥନ ଆରମ୍ଭ ହେଇଗଲା, ଦଧି ମନ୍ଥନ ହେଲା, ଦଧି ମନ୍ଥନ କାହିଁକି ହେଲା ପରେ କୁହାଯିବ, ଦଧି ମନ୍ଥନ କାହିଁକି ହେଲା, ଦଧି ମନ୍ଥନ ଯେଉଁ ହେଉଛି ତାଙ୍କର ନିଶା ସେଇଟା, ଏଇଟା ନିଶା, ଏଇ ଦଧି ମନ୍ଥନରେ ଆମକୁ ସେ ସୁଯୋଗ ମିଳିବ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ ରାମ ହରେ, ଭଗବାନ ଗୁଣକୁ ଉଚ୍ଚ ସ୍ୱରରେ ଗାନ କରିବେ, ଏ ଶବ୍ଦ ଆସିଲା ନା ଆଉ କେବେ ଡିଷ୍ଟର୍ବ ହେବେ ନାହିଁ, ଦଧି ମନ୍ଥନ ଶବ୍ଦ ହେଉଛି ତା ଦେହରେ ତାଙ୍କ ଶବ୍ଦ ଆସିଗଲା ମିଶିଗଲା, ତେଣୁ ଇଏ ଉଚ୍ଚସ୍ୱରରେ ଗାନ କରିବା ଗୋଟେ ପ୍ରବୃତ୍ତି ରହିଛି, ଉଚ୍ଚସ୍ୱରରେ ଗାନ କରିବା, ଉଚ୍ଚସ୍ୱରରେ ଗାନ କରିବା ବହୁତ କଥା ସବୁ ଉଚ୍ଚସ୍ୱରରେ ରହୁଛି, ତେଣୁ ଏ ଯେଉଁ ରହିଛି ଭଗବାନ ଗୁଣକୁ ଉଚ୍ଚସ୍ୱରରେ ଗାନ କରିବା ସୁଯୋଗ ମିଳୁନାହିଁ ଆମକୁ, ଆମେ ଯଦି ଜୋରେ ଗାନ କରିବା ପାଟି ବନ୍ଦ କର, ଆମେ ଯଦି ରହିଛି ଇସ୍କନ ଯେତେବେଳେ ପାଶ୍ଚାତ୍ୟ ଜଗତରେ ବର୍ତ୍ତମାନ ଏଠି ମଧ୍ୟ ରହିଛି, ଯେତେବେଳେ ନୂଆ ନୂଆ ଖୋଲୁଥିଲା ପାଶ୍ଚାତ୍ୟ ଜଗତରେ, ଏବେ ତ ଆମ ମନ୍ଦିର ନଥିଲା, ସେ ଘର ପାଖରେ ସବୁ ଚାରିପଟ ଘର ଥିବ, ସେଇଠି ସେଇଟା ଘର କରିଥିବେ, ମନ୍ଦିର କରିଥିବେ, ସଟଚଟରେ ଶଙ୍ଖ ବାଜିବ, କର୍ତ୍ତାଳ ବାଜିବ, ସବୁ ପଡ଼ୋଶୀ ପାଖରେ ଆସିକି ସବୁ ଇଏ କରିବେ, କମ୍ପ୍ଲେନ୍ କରିବେ, ଏଇ କାହିଁକି ଡିଷ୍ଟର୍ବ କରୁଛ, ଡିଷ୍ଟର୍ବ ହେଇଯିବ ତାଙ୍କର, ବମ୍ବେରେ ଯେତେବେଳେ ନୂଆ ପରୀକ୍ଷା ଆମର ହେଉଥିଲା, ନୂଆ କରି ହେଉଥିଲା, ଏ ଯେଉଁ ଜୁହୁ ଜୁହୁ ସବୁ ସବୁ ଠକିବା ପାଇଁ ଚେଷ୍ଟା କରୁଥିଲା, ତେଣୁ ସିଏ କହିଲେ ତାଙ୍କର ଯେ କ'ଣ ସୁପରିଟେଣ୍ଡେଣ୍ଟ ପୋଲିସ ଅଛନ୍ତି ଏସ୍ପି, ସିଏ କହିଲେ ଇଜ୍ ଏ ନ୍ୟୁ ସାନ୍ସ, ଯେଉଁ ସକାଳୁ ସକାଳୁ ଉଠିକିରି କୀର୍ତ୍ତନ କରୁଛନ୍ତି, ଗୋଟେ ନ୍ୟୁ ସାନ୍ସ କ୍ରିଏଟ୍ କରୁଛନ୍ତି, ହଁ ନ୍ୟୁ ସାନ୍ସ ସେ କହିଲେ, ତେଣୁ ପ୍ରଭୁପାଦ ମହାରାଜ ଏ ଶ୍ଳୋକଟି କହିଥିଲେ, ମହାତ୍ମାନସ୍ତୁ ମା ପାର୍ଥ ଦୈବୀ ପ୍ରକୃତି ମା ଆସିତ ଭଜନ୍ତି ଅନ୍ୟ କୀର୍ତ୍ତନ, କୀର୍ତ୍ତନ ସେମାନେ କରନ୍ତି ମହାତ୍ମାମାନେ, କିନ୍ତୁ ଇଏ ଇଏ ଏଭଳି ମହାତ୍ମା ସେ କହୁଛନ୍ତି କୀର୍ତ୍ତନଟା ଆମ ଡିଷ୍ଟର୍ବାନ୍ସ, ଯାହା ହଉ ଏଭଳି ଭାବରେ ଯଦି ପୂଜା କରୁଛନ୍ତି, ଦଧି ମନ୍ଥନ ଚାଲିଛି, ଆମେ ଗୋଟେ ଦଧି ମନ୍ଥନ ସଙ୍ଗୀତ ଗୋଟେ ଗାନ କରିବା, ଦଧି ମନ୍ଥନ ଦଧି ମନ୍ଥନ ଯେତେବେଳେ କରୁଛନ୍ତି ସକାଳୁ ସକାଳୁ ଉଠି ମାଆ ଯଶୋଦା ଯେଉଁ ଦଧି ମନ୍ଥନ କରୁଛନ୍ତି, ଏକ ଦୀପାବଳି ତିଥି କାର୍ତ୍ତିକ ମାସ ଅମାବାସ୍ୟା ତିଥିରେ ସକାଳୁ ସକାଳୁ ଉଠି ଦଧି ମନ୍ଥନ କରୁଛନ୍ତି, ପୁଅ ସବୁବେଳେ ଚୋରିକି ଆଣୁଛି, ଚୋରି କରୁଛି, ସମସ୍ତେ କମ୍ପ୍ଲେନ୍ ଦେଲେଣି, ନିଜେ ଦଧି ମନ୍ଥନ କରିବି, ଅନ୍ୟମାନେ କରୁଥିଲେ ତାଙ୍କର ଏତେ ଅନୁରାଗ ନାହିଁ, ତେଣୁ ମନ୍ଥନ କରିବି, ତେଣୁ ନିଜେ ମନ୍ଥନ କରୁଛନ୍ତି, ସେହି ସମୟରେ ଆସିଗଲେ କୃଷ୍ଣ ଆସି ଧରିଦେଲେ ଦଣ୍ଡ, ଦଧି ଦଧି ମନ୍ଥନ ଦଣ୍ଡକୁ ଧରିଦେଲେ, ତେଣୁ ଦଶଟା ମା କହୁଛନ୍ତି ଉଠିଲୁ ଏଡ଼େ ବେଗି କାହିଁକି ରେ ଧନ, ଉଠିଲୁ ଏଡ଼େ ବେଗି କାହିଁକି ରେ ଦଧି ମନ୍ଥାଇ ଦେବୁ ନାହିଁକି ରେ, ଉଠିଲୁ ଏଡ଼େ ବେଗି କାହିଁକି ରେ ଧନ, ଉଠିଲୁ ଏଡ଼େ ବେଗି କାହିଁକି ରେ। ଖେଳିବୁ ରାମ ତୁଲେ ପଛେ ରାତି ପାହିଲେ, ଖେଳିବୁ ରାମ ତୁଲେ ରାତି ପାହିଲେ, ସୁଆଇ ଦେବୀ ଗୀତ ଗାଇକି ରେ ଧନ ଉଠିଲୁ, ଏଡ଼େ ବେଗି କାହିଁକି ରେ ଧନ ଉଠିଲୁ, ଏଡ଼େ ବେଗି କା ମନ୍ଥିବି ମୁଁ କେମନ୍ତେ ଖୁଆ ଦଣ୍ଡରୁ ହାତ ଛାଡ଼ି ଦେଉଛି ସର ଖୋଇବି ରେ ଧନ, ତୁ ଛାଡ଼ିଦେ ମୁଁ ତୋତେ ସର ଖୁଆଇବି ଧନ, ତୁ କାହିଁ ଉଠିଲୁ ଯା ଶୋଇପଡ଼ ଟିକେ ଆହା ଏ କି ପ୍ରମାଦ ଚନ୍ଦନ ବାବୁ ପାଦ ଡାକି ଯା ବଳ ରାମ ଭାଇ କି ରେ ଧନ ଉଠିଲୁ, ଏଡ଼େ ବେଗି କାହିଁକି ରେ ଯା ଧନ ତୁ ଯା ଟି ବଳରାମକୁ ଡାକେ ତୁ ମିଶିକି ଖେଳିବ ତୁଚ୍ଛ ହାତଟା ଖାଇ ନାଚୁଛୁ କାହିଁ ପାଇଁ, ସୁଖୀ ଯିବୁ ନ ଚାହା ଛାଇକି ରେ ଧନ ଉଠିଲୁ, ଏଡ଼େ ବେଗି କାହିଁକି ରେ ବନମାଳୀ ବଣତରେ ବଦନ ପୋଛି ଦେଲେ ଚୁମ୍ବନ, ଗୋପାଳ କୃଷ୍ଣ ଚିନ୍ତେ ଦୁହିଁକି ରେ ଧନ ଉଠିଲୁ, ଏଡ଼େ ବେଗି କାହିଁକି ରେ ଧନ ଉଠିଲୁ, ଏଡ଼େ ବେଗି କା ଉଠିଲୁ ଏଡ଼େ ବେଗି ମା ଏ ଦଶମ ସ୍କନ୍ଧ ନବମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଏ ଲୀଳାଟି। ମା ଚାହୁଁଛନ୍ତି ଯଦି ମନ୍ଥନ କରି ନେଇକି ଦେବେ ଲହୁଣୀ କାଢ଼ିକିରି, ସେ ଲହୁଣୀ କେଉଁ ଦହି ସାତ ଆଠଟା ଗାଈ 900,000 ଗାଭୀ ଅଛନ୍ତି ମାଆଙ୍କର, ଏ ନନ୍ଦ ମହାରାଜଙ୍କର ସାତ ଆଠଟା ଗାଭୀ ହେଉଛନ୍ତି, ତାଙ୍କର ସବୁ ସୁବାସିତ କ୍ଷୀର ବହୁତ ମାନେ ସୁବାସ ଆସୁଛି, ସେ ମାନେ କ୍ଷୀରର ଟେଷ୍ଟ ମାନେ ସ୍ମେଲ୍ ରହୁଛି ବହୁତ ସୁବାସିତ ପଦ୍ମ କଥା, ତାଙ୍କୁ ସେଇଭଳି ଭାବରେ ଖାଦ୍ୟ ଦିଆଯାଉଥିବ, ପଦ୍ମ କଥା ଘାସ ଦିଆଯାଉଥିବ। ତେଣୁ ଇଏ ଯେତେବେଳେ ନିଜେ ମନ୍ଥୁଛନ୍ତି ସେହି ସମୟରେ ଆସି କୃଷ୍ଣ ଧରିଦେଲେ ତେଣୁ ଏସବୁ ଲୀଳାଟି ରହିଛି। ତେଣୁ ଏଇ ଯେଉଁ ଗୋପୀମାନେ ଉଠିକି ଯଦି ମନ୍ଥନ କରୁଛନ୍ତି, ଏ କୃଷ୍ଣଙ୍କର ବୀଣା କ'ଣ ଲୀଳାକୁ ସବୁ ଗାୟନ କରୁଛନ୍ତି, ତାଙ୍କୁ ଏ ସୁଯୋଗ ମିଳିଲା ଯଦି ମନ୍ଥନ ସହିତ ତାଙ୍କର ଗାୟନ ମିଶିଗଲା, ଅନ୍ୟ କେହି ଡିଷ୍ଟର୍ବ ହେବେ ନାହିଁ, ତାଙ୍କର ଗାୟନ ଚାଲିବ, କୃଷ୍ଣଙ୍କର ଗାୟନ ନ କରିକିରି ସେ ରହିପାରିବେ ନାହିଁ କୃଷ୍ଣଙ୍କ ବିଷୟରେ। ଇଏ ହେଉଛି ବିରହ ଭାବରେ ମିଳନ ଠାରୁ ଅଧିକ ଭାବ ରହିଛି, ମିଳନ ଠାରୁ ଅଧିକ ଆନନ୍ଦ ହେଉଛି ଗୋପୀମାନଙ୍କର ବିରହ ଭାବ। 100 ଇୟର୍ସ 100 ବର୍ଷ କାଳ ଭଗବାନ ବିଚ୍ଛେଦରେ ରହିବେ, ବିରହରେ ରହିବେ, ତେଣୁ ଏ ବିରହର ଯେଉଁ ଭାବ ରହିଛି, ଏଇ ବିରହ ଭାବରେ ଆମର ପୂଜା କରୁଛେ, ଭଗବାନଙ୍କ ଜପ କରୁଛେ, ଯାହା କରୁଛେ ସବୁ ବିରହ ଭାବରେ କରୁଛେ। ତେଣୁ ଏଇଭଳି ଭାବରେ ସକାଳ ରାତି ପାଇଗଲା, ଆମର ସମୟ ପାରି ଚାଲିଗଲା, ତାଙ୍କ ରାତି ପାଇଗଲା ଆମର ସମୟ ଚାଲିଗଲା। ତେଣୁ 45 ଶ୍ଳୋକରୁ ଆମେ ସମୟ ହେଇଗଲା, 45 ଶ୍ଳୋକରୁ ଆମେ ଆସନ୍ତାକାଲି କଥା କହିବା, ଆମେ କଥା ଗୋଟେ ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତ କି, ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ସମବେଦ ଗୌରଭକ୍ତ କି।